भगवते वासुदेवाय।
ओम नमो भगवते वासुदेवाय।
श्रीमद्भागवतम दशम स्कंद
नवम अध्याय। मन श्रवण करुले कि बड़ी सुखदेव गोस्वामी बड़ उत्फुल्लित अंतर भाव गदगद हो परीक्षित महाराज को संबोधन करुछन्ति। हे पुत्र, हे अंग, हे शिष्य, जशोदांगर जो प्रेम जो भाव, श्रीकृष्ण जेभली तांगर बस होइछन्ति सेभली कृपा बा जशोदा जेभली कृपा प्राप्त होइछन्ति, ब्रह्मा सेभली प्राप्त होइनांति, शिव सेभली प्राप्त होइनांति, लक्ष्मी सेभली प्राप्त होइनांति, अलगा जीव कथा का कहुछ। यदि भगवानंकर के प्रिय थांति, भगवान जेतेबेले तांगर प्रिय जिनिष कहन्ति, तुलना करन्ति, सेबेले तीन जन सब श्रेष्ठ, लक्ष्मी अंगकांता हिसाबरे, ब्रह्मा पुत्र हिसाबरे, शिवजी नाति बा भगवानंकर शुद्ध भक्त हिसाबरे, एमाने एते प्रिय नुहन्ति। महाजोगेश्वर शिवजी भी एते प्रिय नुहन्ति, प्रिय किंतु गोपी माने जे बोली जशोदा मारे रसगत कथा कहुछन्ति, से कृपा जा जशोदा प्राप्त होइछन्ति आउ की प्राप्त होइनांति। कारण कृष्ण तांगर बंधन रे, तांगर प्रेम रे, स्नेह रे बंधन रे आसीगले। भगवान को जीवन रे आमे जो भगवान कर भक्त होइछ, आमर लक्ष्य कौन? समाज रे गोटे बड़ा लक्ष्य है, गोटे भद्र लोक है, लोक कौन कहे भद्र? समाज रे गोटे लक्ष्य कौन? समाज रे विभिन्न विभिन्न उद्देश्य लोक रही। आम सामाजिक स्तर रु वैदिक स्तर रु के वृद्ध वैष्णव से जाना दरकार। सामाजिक स्तर जो लोक मैंने अच्छा कौन किसी लोक भल कह दरकार, भद्र पा भल शिष्ट पा समस्ते भल कह दरकार, से बड़ बोली मन करती। किए देश सेवा करदे सी श्रेष्ठ बोली मन करती, किए जगत बहुत धन कमे प्रतिष्ठा निजर प्रतिष्ठा को सी निजर जश को धन माध्यम से प्रतिपादित कर लोक श्रेष्ठ बोली कहते। देखुना सब पेपर बाहर नहीं, अंबानी एत बिलियन डॉलर से बर्तमान भारत एत नंबर धनी अच्छे, विश्वर एत नंबर धनी अच्छे, सी केवल से तार पचर गोड़ गोटे विश्वर धनी ना तालिकार मोर बाहर जगतर विभिन्न श्रेणी लोक अच्छा आध्यात्मिकवादी जो मैंने अच्छा आध्यात्मिक स्तर में जोगी मैंने से श्रेष्ठ जोगी एट जगतर लोक जानत जोग प्रदर्शन करती। किंतु कृष्ण को हृदय रे रखिबा, कृष्ण को प्रेम करिबा, कृष्ण को बांधिबा प्रेम रे, इतपे वैष्णव होइछे। विष्णु भक्त तार लक्ष्य रहुछि केवल कृष्ण को, भगवान कृष्ण जे रसर सागर, समस्त रसर आधार, ताको प्रेम करिया, ताको भल पाइबा। संसार सुख दुख भल मंद ये जो विचार सब रहिछि ये गोटे तुच्छ विचार। जीवर देह धारणाटा जिते प्रबल हम से तार ये अभिमान आसो, अभिमान गोटे जीवर कहीं आस जीव को तार मान मोर सम्मान हानि होगा, मोर एटा है, मोर एटा अपमान है, मान है, एमती कहला सब देह अभिमान। जीवर जो शरीर टा दि जाइए ये गोटे केवल गोटे दुख सुख भोगिया, दुख सुख सब बड़ दुख सुख है मान अपमान, खाइबा किए पाने दुखी बोली तुम विचार कर, सम्मान मिलूनी सी बहुत दुखी है, क्या असम्मान करदे सी मृत्यु बोली मन करे। इतपाई गोटे दंड सर गोटे दंड के किए कठोर वचन कह किए सप्तमस्कंद से कथा रही ईश्वर जो मिली केवल इतपाई महान अपमान पाई। जीव हूँ आत्मा से भगवान अंश, कि सर किए कहीदे तू एमती का बिल्ली सांग सांग दुख ही से हूँ मोर सब चलीगला। भगवान जो गीतार जो वाणी गुड़ी कहले ना से जीवन उतार गीता पढ़ा प्रवचन दवा लोक बुझेवा से अलग जिनिस, से अलग कथा कहवाटा बहुत सहज। से स्थिति खाली जन चिंता करद से भय कर भगवान कौन कहले तुल्य निंदा स्तुति मौनी संतुष्ट जे न के न चित। भगवान कौन से श्लोक जोगी लक्षण भक्त लक्षण सब कौच तुल्य निंदा स्तुति मौनी भक्त सब लक्षण कहते तुल्य निंदा स्तुति जन प्रशंसा कले भी जमी रहा जन निंदा कले भी सेमती रहा डाक आने के जन लोक जगत अच्छा ଭଗବାନଙ୍କର ଗୋଟିଏ ଗୋଟିଏ ଶ୍ଳୋକ ହୋଇଥିବା ଭଗବତ ଗୀତା ଗୋଟିଏ ଗୋଟିଏ ଥୁଆ ଦିଏ ଯେଉଁ ଆଧ୍ୟାତ୍ମିକବାଦୀଙ୍କ ଆଗରେ ସମସ୍ତେ ଜାଣିପାରିବେ ଯେ ଭଗବାନ କେତେ ମହାନ, ଆଉ ଜଣେ ଭକ୍ତ ହେବାଟା କେତେ ବିରଳ। ଭଗବାନଙ୍କର ବାଣୀକି ଯଦି କେବଳ ଗୀତାର ବାଣୀ, ଲୀଳା କଥା ଛାଡ଼ି ଦିଅନ୍ତୁ, ଭଗବାନ କ'ଣ ଲୀଳା କରିଛନ୍ତି ବୁଝିବା, ତାଙ୍କୁ କ'ଣ ବୁଝିବା ଗୋଟେ ଯିବ। ଭଗବାନ ଗୀତାରେ ଯେଉଁ ଯେଉଁ ବାଣୀ ଗୁଡ଼ିକ ଦେଇଛନ୍ତି, ଗୋଟିଏ ଗୋଟିଏ ବାଣୀ ଯଦି ଭଗବାନ କୁହାଯିବ, ଯେମିତି ଦ୍ୱିତୀୟ ଅଧ୍ୟାୟ କହିଲେନି ଦୁଃଖ ଈଶ୍ୱନ ବିଘ୍ନ ମନା, ବାରମ୍ବାର ଦେଖନ୍ତୁ ଗୀତାରେ କେତେ ଜାଗା ଏଇ ସୁଖ ଦୁଃଖ ମାନ ଅପମାନକୁ ନେଇ କହୁଛନ୍ତି। ଗୋଟେ ଜୀବର ଯେଉଁ ଦେହ ଧାରଣା ରହିଛି ତାକୁ ସେଥିରୁ ଜାଣି ହବ। ଗୋଟେ ଜୀବ କେମିତି ତାକୁ ଦେହ ଧାରଣାରେ ବାନ୍ଧିକି ରଖିଛି ମାୟା, ସେ ବହୁତ ସ୍ପିରିଚୁଆଲ ଜିନିଷ କହିପାରିବ, ବହୁତ କିଛି ସେ ଲୋକକୁ ବୁଝେଇ ପାରିବ, ବହୁତ କିଛି ସେ ଆକ୍ଟିଂ କରିପାରିବ, କିନ୍ତୁ ସେ ନିଜକୁ ନିଜେ ଜାଣିପାରିଥିଲେ ଗୀତାର ଏ ଶ୍ଳୋକ ଗୁଡ଼ିକୁ ପଢ଼ିବ। ନିଜର ଯୋଉ ଆଧ୍ୟାତ୍ମିକ ପ୍ରଗତିଟା ଲୋକଙ୍କର କହିବା ଦ୍ୱାରା ହୁଏ ନା, ଯିଏ ଆତ୍ମାନୁଭୂତି ଲାଭ କରିବ, ଯିଏ ଶାସ୍ତ୍ରଙ୍କର ଦୟା ପ୍ରାପ୍ତ ହେବ, ସେ ବୁଝିପାରିବାରେ ଶାସ୍ତ୍ର ଏହା କହୁଛି ମୋ ସ୍ଥିତିଟା କ'ଣ। ଭଗବାନ କ'ଣ କହିଲେ, ଦୁଃଖେଶୁ ଅନୁବିଘ୍ନ ମନା ସୁଖେଶୁ ବିଗତ ସ୍ପୃହା ଭିତ ରାଗ ଭୟ କ୍ରୋଧ ସ୍ଥିତ ଧୀରମଣି ଉଚ୍ଚତେ। ଦେଖିଲେ ଗୋଟେ ଶ୍ଳୋକ ମିଳିଲେ, ବହୁତ ବହୁତ ଆମେ କିଛି କହିପାରିବା, ବହୁତ ଉଦାହରଣ ଦେଇପାରିବା, ବହୁତ ବୁଝେଇ ପାରିବା, କିନ୍ତୁ ଗୋଟେ ଗୋଟେ ଯୋଉ ଭଗବାନ ବାଣୀ କହିଛନ୍ତି ସେ ଗୋଟିଏ ଗୋଟିଏ ବାଣୀକୁ ଜୀବନ ଉତ୍ତାରିବାକୁ ହେଲେ ଚିନ୍ତା କରିଦେଲେ, ଆରେ ଭଗବାନ କେତେ ମହାନ, କ'ଣ ଗୋଟେ ଜୀବ ଭଗବାନଙ୍କୁ ଭଜନ କରିକି ସେ ପ୍ରଭୁ ପ୍ରାପ୍ତି ହବ, ବିଭୁ ପ୍ରାପ୍ତି ହବ। ବାରମ୍ବାର ଏଇ ଜିନିଷ କହୁଛନ୍ତି, ମାନ ଅପମାନ ଆୟ ତୁଲ୍ୟ ସବୁବେଳେ ସମାନ ରହିବେ, ସୁଖ ଦୁଃଖରେ ଭଗବାନ କେବଳ ଏଇ ଦୁଇଟାକୁ ଗୀତାରେ କେତେ ଥର ସେ ରିପିଟ୍ କରିଛନ୍ତି, ହିସାବ କରନ୍ତୁ, ସୁଖ ଦୁଃଖରେ ସମାନ ରହିବ, ଆଉ ମାନ ଅପମାନରେ ନିନ୍ଦା ସ୍ତୁତି ଏଥିରେ ସମାନ ରହିବ। ଏ ଦୁଇଟା ଜିନିଷ ହଉଛି ଗୋଟେ ଭକ୍ତର ମାପକାଠି, ବାସ୍ ଯେଉଁ ଭକ୍ତ ଯଦି ମାପିବା ପାଇଁ ଯାଉଛି, ସିଏ କାହାକୁ ମାପିବା ଦରକାର ନାହିଁ, ତୁମେ ଚିନ୍ତା କରନି କିଏ ଖରାପ କିଏ ଭକ୍ତ, ତୁମେ ନିଜକୁ ନିଜେ ଜାଣି, ଏ ଦୁଇଟା ଶ୍ଳୋକରେ ତୁମେ ନିଜେ ଜାଣିଦିଅ, ତୁମେ କାହାକୁ ମାପିବା ପାଇଁ ଚେଷ୍ଟା କରନି, ତୁମେ ନିଜର ପ୍ରଗତି ଭକ୍ତିର ନିଜର ସ୍ଥିତିଟା କେଉଁଠି, ମୋର ସ୍ଥିତିଟା କେଉଁଠି, ମୁଁ କେଉଁଠି ଅଛି ପ୍ରକୃତିରେ, କେଉଁ ରାସ୍ତାରେ ଅଛି। ଯାହାର ଟଙ୍କା ଅଛି ଜାଣିନି ନା, ମୁଁ ଲକ୍ଷପତି କୋଟିପତି, ନହେଲେ ଜଣେ କହିବେ ମୁଁ ଜାଣିନି ମୋର କେତେ ଟଙ୍କା ଅଛି, ଗୋଟେ ଭିକାରୀ କିଏ କହିବେ ତୁମେ କୋଟିପତି, ସେ କେତେ ଦିନ ଖୁସି ହବ। ଦେଖ ଲୋକମାନଙ୍କୁ ଆମକୁ କେମିତି ଲୋକ ଠକେଇ ଦେଉଛନ୍ତି, ଜଣେ ସାଧୁଙ୍କୁ ଆଧ୍ୟାତ୍ମିକବାଦୀକୁ ସମ୍ମାନ ଦ୍ୱାରା ଲୋକ ଠକେଇ ଦେଉଛନ୍ତି, କିନ୍ତୁ ଜଣେ ଗରିବ ଲୋକ ତାକୁ ସମ୍ମାନ ଦେଇ ତୁ ଠକେଇ ପାରିବୁନି। ଗରିବ ଲୋକ କହିଲେ ଆଜ୍ଞା ତୁମେ ହଉଛ କୋଟିପତି ଲକ୍ଷପତି, ସେ କ'ଣ କହିବ, ଆଜ୍ଞା ସେ କହିବେ କି ହଁ ହଁ ଆଜ୍ଞା ମୁଁ କୋଟିପତି, ହଁ କେବେ କହିବେନି, ସେ ସାଙ୍ଗେ ସାଙ୍ଗେ କହିଦେବେ ନା ଆଜ୍ଞା ମୁଁ ଘରେ ଖାଇବନି, ମୋତେ କୋଟିପତି କହୁଛ, ଭାଇ ଲୋନ୍ କରିକି ଖାଉଛି, ମୋ ପେଟ ପୋଡ଼ିଯାଉଛି, ମୋତେ କଥା କହୁଛ, ତୁମେ ଯେ ଗୋଟେ ସାଧାରଣ ଭକ୍ତଙ୍କୁ କହିଦେବ ଆଜ୍ଞା ଆପଣ ଜଣେ ଶୁଦ୍ଧ ଭକ୍ତ ଆପଣ ଏମିତି, ସେ କହ ହଁ ଭଗବାନଙ୍କ ଦୟାର ଆଉ, ସେ ସାଙ୍ଗେ ସାଙ୍ଗେ କହିଦେବ। ଦେଖ ଆମକୁ ଲୋକ ଠକେଇ ଦେଉଛନ୍ତି, କିନ୍ତୁ ଗୋଟେ କର୍ମୀ ଲୋକ ଠକେଇ ପାରୁନାହାନ୍ତି, କର୍ମୀ ଲୋକ ତୁମେ ଗୋଷ୍ଠୀ ତାକୁ ଠକେଇ ପାରିବେନି, ସେ କହିଦେବ ନା ଆଜ୍ଞା ମୋର ଟଙ୍କା ପଇସା କୋଉଠି ଅଛି, ତାର ଥିଲେ ବି ସେ ଲୁଚେଇବ, ଯେଉଁଟା ଧନୀ ଲୋକ ପଇସା ତ କହିବ ତା ତୋର ଏତେ ପଇସା ଆଜ୍ଞା କୋଉଠି ପଇସା, ମୁଁ ଲୋନ୍ କରିଛି ଭାଇ ଏତେ ଲକ୍ଷ ଟଙ୍କା। ସମାଜ କେତେ ସାଧୁଙ୍କୁ ଠକେଇ ଦେଉଛି, କେବଳ ଯିଏ ଶାସ୍ତ୍ର ପଢ଼ିବ ଜାଣିପାରିବ, ଜଣେ ଜାଣିପାରିବନି, ସାଧୁ ସମାଜକୁ ଯୋଉ ଭଟକେଇ ଦେଉଛନ୍ତି କେବଳ ବାହାର ଲୋକମାନେ କର୍ମୀ ଲୋକମାନେ ସମ୍ମାନ ଦେଇକି, ତାଙ୍କୁ କହିଦେବେ ତ ଆଜ୍ଞା ଆପଣ ଭଗବାନ ଆଉ ଏମିତି କାମ କିଏ କରିପାରିବ, ଏତେ ଦୟା କିଏ କରିପାରିବ, ସେଠି ସେ କ'ଣ କହିବ, ଏଇ ଲୋକମାନେ ଏତେ ଲୋକ କହୁଛନ୍ତି ମାନେ ମୋର ବୋଧେ କିଛି ଭଗବାନ ଶକ୍ତି, ଆଉ ଏଇ ବାବାମାନେ ଏମିତି ଫସନ୍ତି ନା ଫସନ୍ତି କେମିତି, ବାବାମାନେ ଯେତେ ବଡ଼ ଛୋଟ ବାବା ହଉ ବଡ଼ ବାବା ହଉ ଯେତେ ଜଣ ଆଜି ଫସୁଛନ୍ତି ଏଇଭଳିଆ, ସେ ଗଞ୍ଜୁଡ଼ି ଖାଇବା ବାବା ଯେଉଁଭଳିଆ ଅଛନ୍ତି, ବାବା ତୁମର କେମିତି ଦାନୀ ଲୋକ, ତୁମେ ଯାହା ଭାଇ ଦାନ କରୁଛ ଗରିବ ଲୋକ ଦାନ କରୁଛ, ସେ ଗଞ୍ଜୁଡ଼ି ଖାଉଥିବ, ତା ମନ ବି ଉଚ୍ଛନ, ତା ମନ ବି ଉଚ୍ଛନ, ଆରେ ମୋତେ ଏମିତି କହିଲେନି। ଆଉ ଜଗତରେ ଜଗତରେ ଯେ ସାଧୁମାନଙ୍କୁ କେହି ଠେଲି ଦେଉଛନ୍ତି ଦୂରକୁ, ସେଥିପାଇଁ ଯେଉଁମାନେ ପରମହଂସ ସାଧୁମାନେ ସେମାନେ କର୍ମୀ ଲୋକଙ୍କ ପାଖକୁ ପୂରଣ ନଥିଲେ, ଏଟା ଗୋଟେ କାରଣ, କର୍ମୀ ଲୋକଙ୍କୁ ସେମାନେ କାହିଁକି ପାଖକୁ ପୂରଣ ନଥିଲେ ଏଟା ଗୋଟେ କାରଣ, ସେମାନେ ମିଥ୍ୟା ସମ୍ମାନ ବହୁତ ଦିଅନ୍ତି, କାହିଁକି ସେମାନେ ପାପରେ ରହିଛନ୍ତି ନା, ସେମାନେ ଦୁଃଖ ପାଉଛନ୍ତି ନା, ସେମାନେ ସାଧୁଙ୍କୁ ଦେଖିଲେ କହିବେ ହଁ ଏମାନେ ବହୁତ ଭଜନ କରୁଛନ୍ତି, ଆଉ ଯାହାର ଭଜନ ଯାହାର ମାନେ ଯାହା କୁହନ୍ତି ସ୍ଥିତି ଠିକ ନାହିଁ, ସେ ଚିନ୍ତା କରିବେ ଏତେ ଲୋକ ମୋତେ କେମିତି ସମ୍ମାନ ଦେଉଛନ୍ତି, ନିଶ୍ଚିତ ମୋର ଭଗବାନଙ୍କର କୃପା ଅଛି, ଆଉ ଗଲା ପଡ଼ିଲା ଜାଲରେ, ସମାଜ ଆମକୁ ଠକେଇ ଦେଉଛି। ଜଣେ ଭଗବାନଙ୍କ ଭଗବାନ ଯୋଉ ଗୀତାରେ ସବୁ ବାଣୀ ଗୁଡ଼ିକ କହିଛନ୍ତି ତାକୁ ଜଣେ ଆମେ ଜଣେ ଯଦି ଠିକ ଠିକ ଭାବରେ ପଢ଼ିବ ସବୁ ଦ୍ୱାଦଶ ଅଧ୍ୟାୟରେ ଭକ୍ତର ମହିମା, ଜଣେ ଚିନ୍ତା କରିବାରେ ଭଗବାନ ବସ କରିବାକୁ ହେଲେ ମୋତେ କ'ଣ କରିବାକୁ ପଡ଼ିବ? କେତେ ମହାନ ପ୍ରଭୁ, କେତେ ମହାନ! କାହିଁକି ବ୍ରହ୍ମାଙ୍କୁ, ଶିବଙ୍କୁ, ଲକ୍ଷ୍ମୀଙ୍କୁ କାଟି ଦିଆଗଲା? ସେ କୃପା ପାଇଛନ୍ତି ଭଗବାନ ଯେତେବେଳେ ଉଦାହରଣ ଦେଉଛନ୍ତି ତିନି ଜଣଙ୍କର, ନତଥା ଆମେ ପ୍ରିୟତମ ଆତ୍ମଜନୀ, ସାଙ୍ଗେ ସାଙ୍ଗେ ଭଗବାନ ବ୍ରହ୍ମାଙ୍କ ଉଦାହରଣ ଦେଉଛନ୍ତି। କାରଣ ଏଭଳି ସଂସାର କିଛି ତପସ୍ୟ କି ନାହିଁ। ଭଗବାନ ଯେତେବେଳେ ଉଦାହରଣ ଦେବେ, ବ୍ରହ୍ମାଙ୍କର ଫାଷ୍ଟ ଉଦାହରଣ ଦେବେ। କାହିଁକି ତାଙ୍କ ସେ କାହା ସେ ତାଙ୍କର ନାମ ବି ଅଜ, ଭଗବାନଙ୍କର ନାମ ଅଜ, ଆଉ ବ୍ରହ୍ମାଙ୍କର ନାମ ବି, ଦି ଜଣଙ୍କ ନାମ ଅଜ। ସେ କୌଣସି ରଜବୀର୍ଯ୍ୟରୁ ଜନ୍ମ ହେଇନାହାନ୍ତି। ବ୍ରହ୍ମା ଭଗବାନଙ୍କ ନାଭି ପଦ୍ମରେ ଜନ୍ମ ହେଇଛନ୍ତି, ସତ୍ୟ ଲୋକ ରୁହନ୍ତି। ବ୍ରହ୍ମାଙ୍କର ଗୋଟେ ସବୁଠୁ ମ୍ୟାକ୍ସ ବଡ଼ ଡ୍ୟୁଟି ହେଲା କ'ଣ? ସବୁବେଳେ ତପ, ଭଗବାନଙ୍କୁ ସବୁବେଳେ ଭଜନ କରୁଛନ୍ତି। ସବୁବେଳେ କମଣ୍ଡଳରେ ଗଙ୍ଗା ଜଳ ଧରିକି ସବୁବେଳେ ଗଙ୍ଗା ଜଳ ସିକ୍ତ କରୁଛନ୍ତି, ସବୁବେଳେ କୃଷ୍ଣଙ୍କୁ ଭଜନ କରୁଛନ୍ତି। ଭଗବାନ ଯେତେବେଳେ ଉଦାହରଣ ଦିଅନ୍ତି, ବ୍ରହ୍ମାଙ୍କୁ କହିବେ, ବ୍ରହ୍ମାଙ୍କ ନାମ ଦେବେ, ଉଦ୍ଧବଙ୍କୁ ଜନ ନ ତଥା ଆମେ ପ୍ରିୟତମା ଆତ୍ମଜନୀ, ନ ଶଙ୍କର ନ ଚ ସଂକର୍ଷଣ ନ ଚ ଶ୍ରୀ ନୈବ ଆତ୍ମା ଯଥା ଭଗବାନ। ଉଦ୍ଧବ ତୁମେ ମୋର ଏତେ ପ୍ରିୟ, ମୋ ଶରଟା ଏତେ ପ୍ରିୟ ନୁହେଁ, ମୋ ଭାଇ ଲୋକ ଶଙ୍କର୍ଷଣ ଏତେ ପ୍ରିୟ ନୁହେଁ, ବ୍ରହ୍ମା ମୋର ଏତେ ପ୍ରିୟ ନୁହେଁ, ଶିବଜୀ ଏତେ ପ୍ରିୟ ନୁହେଁ, ଲକ୍ଷ୍ମୀ ଏତେ ପ୍ରିୟ ନୁହେଁ, ମୋର ଭକ୍ତ ଏତେ ପ୍ରିୟ, ତୁମ ଭଳି ଭକ୍ତ ଏତେ ପ୍ରିୟ। ଭଗବାନ ନିଜ ମୁଖରେ କହିଛି କୃଷ୍ଣ କେତେ ମହାନ, କାହିଁକି ବ୍ରହ୍ମାଜୀ ଶିବଜୀ ଲକ୍ଷ୍ମୀଙ୍କୁ, ଲକ୍ଷ୍ମୀମାନେ କୃପା ପାଇଛନ୍ତି କିନ୍ତୁ ଏତାଦୃଶ କୃପା ପାଇନାହାନ୍ତି। ଯେଉଁ କୃପାଟା କିଏ ପାଇଛନ୍ତି? ଯଶୋଦା ମାତା। କାହିଁକି ନା ସେ କୃଷ୍ଣଙ୍କୁ ପ୍ରେମରେ ବାନ୍ଧି ଦେଇଛନ୍ତି। ଭଗବାନଙ୍କୁ ହୃଦୟରେ ବାନ୍ଧିବା, ପ୍ରତି ଜୀବନର ପ୍ରତି ମୁହୂର୍ତ୍ତରେ ପ୍ରତି ପଦକ୍ଷେପରେ କେବଳ କୃଷ୍ଣ ଚିନ୍ତନ କରିବା, କୃଷ୍ଣ ସୁଖ ଚିନ୍ତା କରିବା, ଆଉ କିଛି ନଥିଲା ତାଙ୍କ ଜୀବନରେ। ତାଙ୍କ ଜୀବନରେ ଗୋଟେ ବ୍ରତ, ଆମର ବ୍ରତ ପୂରଣ କଲେ ଆମେ କ'ଣ ଭାବୁଛୁ? ମୋର ଗୋଟେ ବ୍ରତ ହେଇଗଲା। ବ୍ରତ ପୂରଣ ହେଲେ କ'ଣ ହେଲା? ତୁମର ବ୍ରତ ପୂରଣ କରିଦେଲ, ମୁଁ ଗୋଟେ ବ୍ରତ କରିଦେଲି, କ'ଣ କରିଦେଲି? ତାପରେ ତୁମର କ'ଣ ହେଇଗଲା? ତୁମର କ'ଣ ବଢ଼ିଲା କ'ଣ ତୁମର? ଆମର ଯେତେ ପ୍ରକାର, ଯେମିତି ଯୋଗୀମାନଙ୍କର, ଜ୍ଞାନୀମାନଙ୍କର, କର୍ମୀମାନଙ୍କର ବିଭିନ୍ନ ପ୍ରକାର ବ୍ରତ ତପସ୍ୟା ଯେଉଁଗୁଡ଼ା ରହିଛି, ଶାରୀରିକ କ୍ଲେଶ ସବୁ ସେମାନେ ଦିଅନ୍ତି। କାହିଁକି? ସେମାନେ କ'ଣ କରନ୍ତି ନା, କିଛି ଗୋଟେ ଆଚିଭମେଣ୍ଟ ପାଇଁ। ଯୋଗୀମାନେ ଯେଉଁ ଏତେ କଷ୍ଟ କରନ୍ତି, ତାହେଲେ କ'ଣ ଗୋଟେ କିଛି ସିଦ୍ଧି ପ୍ରାପ୍ତି ଘରେ କରିବେ। ଜ୍ଞାନୀମାନେ ନିର୍ବିଶ୍ୱାସ ବ୍ରହ୍ମରେ ଲୀନ ହେବେ, କିନ୍ତୁ ଭକ୍ତର ତପ ହେଲା ଏଇଟା। ବିଶ୍ୱନାଥ ଜଗଠାରୁ ତାଙ୍କ ଟିକାର ସବୁବେଳେ କହିଛନ୍ତି, ଭକ୍ତର ତପ ହେଲା ଏଇ କୃଷ୍ଣଙ୍କର ସେବା, କୃଷ୍ଣଙ୍କ ପାଇଁ 24 ଘଣ୍ଟା ଚିନ୍ତା କରିବ। ଅର୍ଜୁନଙ୍କ ପାଇଁ ସବୁଠୁ ବଡ଼ ତପସ୍ୟା ଥିଲା, ଅର୍ଜୁନ ସନ୍ନ୍ୟାସୀ ହେଇକି ସେଇଟା କରିପାରିନଥାନ୍ତେ। ସେ ସନ୍ନ୍ୟାସୀ ହେଇକି କେବେ କୃଷ୍ଣଙ୍କ ପାଇଁ, କୃଷ୍ଣଙ୍କୁ ପ୍ଲିଜ୍ କରିପାରୁନା, ସେ ତପସ୍ୟା କରିଥାନ୍ତେ, କୃଷ୍ଣଙ୍କୁ କେବେ ହୃଦୟ ଭିତରେ ରଖିପାରିନଥାନ୍ତେ, ସେଇଠି ତପସ୍ୟା କରିଥାନ୍ତେ। ଅର୍ଜୁନ ସନ୍ନ୍ୟାସୀ ଥିଲେ କ'ଣ କରିଥାନ୍ତେ? ଧ୍ୟାନ କରିଥାନ୍ତେ। କାହାକୁ ଧ୍ୟାନ କରିଥାନ୍ତେ? ଆରେ କୃଷ୍ଣଙ୍କୁ ଧ୍ୟାନ କରିଥାନ୍ତେ, ଆଉ ବ୍ରହ୍ମଙ୍କୁ ଧ୍ୟାନ କରିଥାନ୍ତେ କି? ସିଏ ଗୋଟେ ସରଳ ପଏଣ୍ଟ ଦେଖ ଗୀତାରେ, ତୁମେ ଗୀତା ପଢୁଛ, ଏତିକି ପଏଣ୍ଟ ତୁମ ମୁଣ୍ଡରେ ନଥିବ। କୃଷ୍ଣ ଅର୍ଜୁନ କ'ଣ କହୁଥିଲେ? ମୁଁ କୋଉଠିକି ଯିବି? ବରଣକୁ ଯିବୁ, ସନ୍ନ୍ୟାସୀ ଯିବି। ଅର୍ଜୁନଙ୍କୁ ପ୍ରଶ୍ନ ପଚରାଯିବ ଗୀତାରେ, ଆପଣ ଅର୍ଜୁନ ତୁମେ ସନ୍ନ୍ୟାସ ହେଲା ପରେ କଳାପରେ କ'ଣ କରିବ? କାହାକୁ ଧ୍ୟାନ କରିବ? କୃଷ୍ଣଙ୍କୁ। କୃଷ୍ଣ କେଉଁଠି ଅଛନ୍ତି? କୃଷ୍ଣ ମୋର ବନ୍ଧୁ। ଆଉ କୃଷ୍ଣ କହୁଛନ୍ତି ତୁମର ବନ୍ଧୁ ହେବେ ବୋଲି, ତୋ ପାଖରେ ରହିବ, ତୁମେ ରୂପ କାହିଁ ଚିନ୍ତା କରିବ? ଧ୍ୟାନରେ ବସି କ'ଣ କୃଷ୍ଣ କ'ଣ କେଉଁ କେଉଁ କୃଷ୍ଣ ରୂପଟାକୁ ଚିନ୍ତା କରିଥାନ୍ତେ? ଏଇଆ ନା ନାହିଁ, ମନ ଭିତରେ କ'ଣ ଚିନ୍ତା କରିଥାନ୍ତେ? ଏ କୃଷ୍ଣଙ୍କୁ ମୁଁ ସାଙ୍ଗରେ ଖେଳିବି, ହସିବି, ସେଇଟା ଚାହୁଁଥିଲେ। ଯଦି ସନ୍ନ୍ୟାସୀ ହେଇଥାନ୍ତି, ସେ ଏମିତି ମନ ଭିତରେ ସେ କଳ୍ପନା କରିଥାନ୍ତେ, ଚିନ୍ତା କରିଥାନ୍ତେ, ବା ଧ୍ୟାନ ଅବସ୍ଥା ବା ସମାଧି ଅବସ୍ଥାକୁ ଯାଇଥାନ୍ତେ। ଏଇଠି ବା ସାକ୍ଷାତ କୃଷ୍ଣ କହୁଛନ୍ତି, ତୁମେ ଆସ, ମୁଁ ତୁମ ପାଇଁ ଯୁଦ୍ଧ କରି, ନିମିତ୍ତ ମାତ୍ର ହଉ ସବ୍ୟସାଚୀ। ଏଇଟା ଥିଲା ତପସ୍ୟା କୃଷ୍ଣଙ୍କ ପାଇଁ। ସବୁଠୁ ବଡ଼ ତପସ୍ୟା କୁହାଯାଏ ନିଜର ସେଣ୍ଟିମେଣ୍ଟ, ନିଜର ଭାବନା, ନିଜର ବୁଦ୍ଧି, ଏ ଯାହା ବିଚାର ଯାହାକୁ ଛାଡ଼ିକି କୃଷ୍ଣଙ୍କ ପାଇଁ କିଛି ସେବା କରିବା, କୃଷ୍ଣଙ୍କ ଇଚ୍ଛା, ଗୁରୁ କୃଷ୍ଣଙ୍କ ଇଚ୍ଛା ହିସାବରେ ଚାଲିଲେ ହିଁ ସବୁଠୁ ବଡ଼ ତପସ୍ୟା। ଆଉ କି ତପସ୍ୟା ନାହିଁ? ଅର୍ଜୁନଙ୍କ ପାଇଁ ସବୁଠୁ ବଡ଼ ତପସ୍ୟା ଥିଲା ସେ ଯେଟା ବିଚାର କରୁଥିଲା, ସେଟା ବନ୍ଦ କରିଦିଆ ହେଲା, କୃଷ୍ଣ ବନ୍ଦ କରିଦେଲେ। ତୁମେ ମୁଁ ଯାହାକୁ ସେଇଟା ତୁମେ କର, ସେଇଟା ତପସ୍ୟା। ଆମର ଯଦି ସବୁଠୁ ବଡ଼ ତପସ୍ୟା ଦେଖାଯାଏ ଏଇଟା ହଉଛି ଆମର ବ୍ରତ ତପସ୍ୟା, ଯାହା ସବୁ ରହିଛି ସବୁ ଗୁରୁ କୃଷ୍ଣଙ୍କର ସୁଖ ପାଇଁ। ଏଇଟା ଗୋଟେ ତପସ୍ୟା, ବହୁତ ବଡ଼ ତପସ୍ୟା ଅର୍ଜୁନଙ୍କର। ଅର୍ଜୁନ ତପସ୍ୟା କରିକି ଯାହା ଜିନିଷଟାକୁ ରିଆଲାଇଜେସନ୍ ନ କରିପାରିଥାନ୍ତେ, କେବେ ବି ଜୀବନ କରିପାରିନଥାନ୍ତେ। କିନ୍ତୁ ମହାଭାରତ ଯୁଦ୍ଧରେ ସଖା ସଖା ବୋଲି ଜାଣିଥିଲେ ଭଲ ପାଇବାଟା ଜାଣିଥିଲେ, କୃଷ୍ଣ ମୋତେ ଭଲ ପାଆନ୍ତି, କିନ୍ତୁ ଭଲ ପାଇବାକୁ ମାପି ନଥିଲେ କେବେ। ତୁମର ସ୍ତ୍ରୀ ତୁମକୁ ଭଲ ପାଉଛି, ଗୋଟେ ସାଧାରଣ ଜଣେ ସ୍ତ୍ରୀ ବା ତୁମର ପୁଅ ତୁମକୁ ଭଲ ପାଉଛି, ଭଲ ପାଇବାଟା ମାପିଛ କେବେ? ତୁମେ କେତେ ପରସେଣ୍ଟ ଭଲ ପାଉଛି? ଓଠରେ ହାତ ମାରିଦେଲେ, ତୁମକୁ ରୋଷେଇ କରିକି ଦେଇଦେଲେ, ପୁଅ ତୁମକୁ ଗେହ୍ଲା ବାପା ବାପା ଲାଗିଦେଲେ, ତୁମେ ଭଲ ପାଇବାଟା ମାପିଛ କେତେ? 10% କି 30% କି 50% କି 70% ମାପିଛ? ମାପି ହବ, ବିପଦ ପଡ଼ିଯାଉ, ତୁମେ ତ ଧନହୀନ ହେଇଯାଅ, କୁରୂପ ହେଇଯାଅ, ସେଠି ଭଲଟା ମାପି ହବ। ଆଜି ସ୍ୱାମୀ ଏ ଯୋଉ ଏ ମଝିରେ ମଝିରେ ପେପର ସବୁ ବାହାରୁଛି ମୁଁ ଦେଖୁଛି, ଏ କ'ଣ ସେ ଝିଅକୁ କିଏ ଏତେ ଗୁଡ଼େ ଭଲ ପାଉଥିଲା, ତା ଦ୍ୱାରା ରାଗିଗଲା, ତାପରେ ଏସିଡ଼ ମାଡ଼ କରିଦେବ, ଏସିଡ଼ ଗୁଡ଼ା କ'ଣ ଫୋପାଡ଼, ଏସିଡ଼ କ'ଣ ସେ କେଉଁ ଏସିଡ଼ ଗୁଡ଼ା ବୁରି କ'ଣ ଏସିଡ଼ ଗୁଡ଼ା ଥିବ, ଏଇଟା ଫୋପାଡ଼ ଦେଉଛନ୍ତି, ତା ମୁହଁ ସବୁ ପୋଡ଼ିଯିବ, ତା ମୁହଁଟା ପୋଡ଼ିଗଲା। ତାକୁ ପୋଡ଼ିଲେ କ'ଣ ହେଉଛି, ରାଗରେ ତୁମେ ବାହାରିଲୁ, ଜୀବନକୁ ବରବାଦ କରିଦେ, ତାକୁ ଫୋପାଡ଼ ଦେଲା। ତାକୁ ଯିଏ ବିବାହ ହବ, ତାକୁ ଯିଏ ବିବାହ, ତା ନାଁଟା ପେପର ବାହାରୁଛି, ସାଙ୍ଗେ ସାଙ୍ଗେ ପେପର ବାହାରି ପଡ଼ୁଛି, ଜଗତର ଦେଖ ତୁମେ ସାଙ୍ଗେ ପେପର ତା ନାଁ ବାହାରି ପଡ଼ିଥିବ। ଆଉ ତାକୁ ଲେଖୁଛନ୍ତି ସେଠି, ଇଏ ପ୍ରକୃତରେ ତାକୁ ଭଲ ପାଉଛି, ଏଇଟା ଭଲ ପାଇବାର ନିଦର୍ଶନ। ସାଙ୍ଗେ ସାଙ୍ଗେ ପେପର, ମୁଁ ତା ଆଗରୁ ପେପର ପଢ଼ିନି, ସବୁ ପେପର ଶିଖୁଛି, ଆରି ଦେଖ ଏଇଟା କେତେ ବଡ଼ କଥାଟା ସେ କହୁଛି। ଆଉ ସତ କଥାଟା, ମଣିଷ ବିବାହ ତ ଗୋଟେ ରୂପଟାକୁ ଦେଖିକି ନା, ସେ ଗୋଟେ ଏସିଡ଼ିଟି ଏସିଡ଼ ମାରିକି ତା ମୁହଁକୁ ସବୁ ବିକୃତ କରିଦେଇଛନ୍ତି, ସେ ତାକୁ ଭଲ ତାକୁ ବିବାହ ହେଉଛି, ତାର ଷ୍ଟାଣ୍ଡାର୍ଡ ସମାଜର ଭଲ ପାଇବାଠୁ ତାର ଷ୍ଟାଣ୍ଡାର୍ଡଟା ଯେ ପରସେଣ୍ଟଟା ତାର ଭଲ ପାଇବାଟା ଯେଉଁ ଲସ୍ଟଟା ମାପାଯାଏ, ତା ଭଲ ପାଇବାଟା ଯେଉଁ ମାପାଯାଏ, ତାର ସମାଜର ସାମାଜିକ ସ୍ତର ଲୋକଠୁ ତା ଭଲ ପାଇବାଟା ଯଥେଷ୍ଟ ଅଧିକା, କାରଣ ସେ ଯାକୁ ତ ଭଲ ପାଉ, ତା ରୂପ ପାଇଁ ଭଲ ପାଉନି, ତାର ଗୋଟେ ବ୍ୟବହାର, ତାର ଗୋଟେ ସ୍ନେହ ପାଇଁ, ତାର ଗୋଟେ କିଛି ଭଲ ଲାଗୁଛି, ଭଲ ପାଇବାର ପରସେଣ୍ଟେଜ୍ ଅଛି। ତୁମେ କୁରୂପ ହେଇଯିବ, ଧନହୀନ ହେଇଯିବ, ଏ ପାରାଲିସିସ୍ ହେଇଯିବ, ଦେଖିବ ତୁମ ସ୍ତ୍ରୀ କେତେ କେମିତି କଥା କହିବ ଶୁଣିବ, ଦେଖିବ ଭଲ ପାଇବାଟା କେମିତି ଶୁଣିବ। ଆମେ ଈଶା କହୁଛ ଭଲ ଭଲ, ମୋର ତ ଭଲ ପାଉଛି, ଭଲ ପାଉଛ, ଖାଲି ଶୁଣିବ ବଚନ, ଖାଲି ଟିକେ ପାରାଲିସିସ୍ ହେଇଯାଉ ନା, ଡାଇବେଟିସ୍ ହେଇଯାଉ ନା, ବସି ପଡ଼ୁନା ଗୋଟେ ଜାଗାରେ, ଦେଖିବ ତୁମେ ଧନହୀନ ହେଇଯାଉ ନା, ଜଗତରେ ଭଲ ପାଇବାଟାକୁ ମାପିବାକୁ ପଡ଼ିବ। ଆଉ ଭଗବାନଙ୍କୁ ଯେଉଁ ଭଲ ପାଇବାଟା, ଆମେ କେମିତି ଭଲ ପାଉଛେ, ଗୋପୀମାନେ କେମିତି ଭଲ ପାଉଥିବେ, ବ୍ରହ୍ମା ଶିବଜୀ ଏମାନଙ୍କର ଭଲ ପାଇବାର ପରସେଣ୍ଟେଜ୍ କ'ଣ, ସେଇଟାକୁ ନିତସିଦ୍ଧ ଯେଉଁମାନେ ପାର୍ଶ୍ୱଦ ବା ଭଗବାନଙ୍କର ବ୍ରଜବାସୀମାନେ, ଯେଉଁମାନେ ଶୁଦ୍ଧ ଭକ୍ତମାନେ, ତାଙ୍କର ଯେଉଁ ପ୍ରେମ ଭଗବାନଙ୍କ ପ୍ରତି, ସେଟାକୁ ଆମେ ତୁଳନା କରିପାରିବା ନା, ଜାଣିପାରିବା ନା ପରସେଣ୍ଟେଜ୍ ଅଛି, କିଏ କେତେ ଭାଗ ତାଙ୍କୁ ଭଲ ପାଉଛି, କୃଷ୍ଣ କେଭଳି ଭଲ ପାଉଛନ୍ତି କୃଷ୍ଣଙ୍କୁ, ସେଥିପାଇଁ ତୁଳନା କରାଯାଇଗଲା ବ୍ରହ୍ମାଙ୍କ ସହିତ, ଶିବଙ୍କ ସହିତ, ଆଉ ଲକ୍ଷ୍ମୀଙ୍କ ସହିତ। ଯାହା ଯଶୋଦା ପାଇଲେ ସେଇଟା ଏମାନେ କେହି ପାଇଲେନି, କାହିଁକି ସବୁଠୁ ସୁଖଦେବ ଗୋସ୍ୱାମୀ ବଡ଼ ଆଶ୍ଚର୍ଯ୍ୟ ଲାଗୁଥିଲା, ଆଜି ଯିଏ ଇଚ୍ଛା କରିଲେ, ଯିଏ ଇଚ୍ଛା କଲେ ମୁଁ ବନ୍ଧା ପଡ଼ିବିନି, ତାଙ୍କୁ 100 ହାତର ଡୋରି ବନ୍ଧା, ଡୋରି କୁଆଡ଼େ ଗଲା ଜଣା ପଡ଼ିଲାନି, ଦୁଇ ଆଙ୍ଗୁଳି ସବୁବେଳେ ସର୍ଟ ପଡ଼ିଲା ତାଙ୍କୁ। ସିଏ ଯଦି ଇଚ୍ଛା ନ କରିଥାନ୍ତେ, ମୁଁ ଯଶୋଦା ମୋତେ ବାନ୍ଧନ୍ତୁ ବୋଲି, ଯଶୋଦା ତାଙ୍କୁ ବାନ୍ଧିଥାନ୍ତି କି, ତାହେଲେ ସେ କାହାର ଅଧୀନରେ ରହିଲେ, ଯଶୋଦାର ଅଧୀନରେ, ଯଶୋଦାର ଅଧୀନରେ। ଅର୍ଜୁନ ତପସ୍ୟା କରିବାକୁ ଯାଇଥିଲେ, ଅର୍ଜୁନ କାହା ଅଧୀନରେ ଥାନ୍ତେ, କୃଷ୍ଣଙ୍କ ଅଧୀନରେ ଥାନ୍ତେ। ଆଜି ଅର୍ଜୁନ କୃଷ୍ଣଙ୍କର କଥା ମାନିନେଲେ, ଆଜି କାହା ଅଧୀନରେ ରହିଲେ କୃଷ୍ଣ, ମହାଭାରତ ଯୁଦ୍ଧରେ କାହାର ଅଧୀନରେ ରହୁଥିଲେ, ଐଶ୍ୱର୍ଯ୍ୟ ଦୃଷ୍ଟିରୁ କୃଷ୍ଣ ଅଧୀନରେ ରହୁଥିଲେ, କୃଷ୍ଣ ସବୁ କ'ଣ ସୁପ୍ରିମ ଆସି ସବୁ ଜିନିଷ ଯୋଜନା କରୁଥିଲେ, କିନ୍ତୁ ଯଦି ମାଧୁର୍ଯ୍ୟ ଦୃଷ୍ଟିରୁ ଦେଖାଯିବ, ସେ ନେଇକି ଗୀତାରେ କହିଦେଲେ, ସେନୟର ଉଭୟ ମଧ୍ୟ ରଥ ସ୍ଥାପମେ ଅଚ୍ୟୁତ, ସାଙ୍ଗେ ସାଙ୍ଗେ ଏକ ଦୁଇ ସେନା ଭିତରେ ରଖ, କୃଷ୍ଣ ରଥକୁ ରଖିଥିଲେ। ତାପରେ ତ ମହାଭାରତ ଯୁଦ୍ଧ ଆରମ୍ଭ ହେଲା, କୃଷ୍ଣ ନିଜେ ଯାଉଥିଲେ, ଆହ୍ୱାନ କରୁଥିଲେ, ଯାଆନ୍ତୁ ଅର୍ଜୁନଙ୍କୁ କହୁଥିଲେ, ଯାଆନ୍ତୁ ଆଜ୍ଞା ରଥୀ, ଆପଣ ରଥ ଆରୋହଣ କରନ୍ତୁ। କାହା ଅଧୀନରେ ରହିଲେ, ଯଦି କୃଷ୍ଣ ତପସ୍ୟା, ଅର୍ଜୁନ ଯଦି ତପସ୍ୟା କରିବାକୁ ଯାଇଥାନ୍ତେ, ତାହେଲେ ସବୁବେଳେ କୃଷ୍ଣଙ୍କ ଅଧୀନରେ ରହିବାକୁ ପଡ଼ିଥାନ୍ତା। କୃଷ୍ଣ କେତେବେଳେ ମୋତେ କୃପା ଘଟିଏ କରିବ, ମୋ ହୃଦୟରେ କୃଷ୍ଣ ଚିନ୍ତା ହବ, ଏହା ନା ହବ। ଆଜି କୃଷ୍ଣଙ୍କ କଥାଟାକୁ ମାନିନେଲେ, କୃଷ୍ଣଙ୍କ ଇଚ୍ଛା ହିସାବରେ ଚାଲିଲେ, କୃଷ୍ଣ ତାଙ୍କର ଅଧୀନ ହେଇଗଲେ। ଭଗବାନଙ୍କର ଯେଭଳି ଇଚ୍ଛା ଶକ୍ତିଟା ମାନେ ସର୍ବଶକ୍ତିମାନ, ଜୀବର ବି ଜୀବ ଗୋଟେ ଆତ୍ମା ନା, ସେ ଭଗବାନଙ୍କର ଅଂଶ, ତାର ଇଚ୍ଛା ଶକ୍ତି ଗୋଟେ ରହିଛି, ତାର ଉଇଲ୍ ରହିଛି, ତାର ଇଚ୍ଛା ରହିଛି। ସେ କହିବେ ମୋର ଇଚ୍ଛା ହବ ମୁଁ ଏଇଟା କରିବି, ମୋ ଇଚ୍ଛା ହବ ଏଇଟା ମୁଁ କରିବିନି, ତାକୁ କିଛି କଣ୍ଟ୍ରୋଲ କରିପାରିବିନି, ଗୋଟେ ଜୀବ ସବୁ ସମୟରେ ମନେ ରଖିବାକୁ ପଡିବ, ତାର ମାୟା ଶକ୍ତିର ଟଚ୍ ଥିଲା ପର୍ଯ୍ୟନ୍ତ ତାର ସବୁବେଳେ ଇଣ୍ଡିପେଣ୍ଡେଣ୍ଟ ରହିଛି, ତାର ସ୍ୱତନ୍ତ୍ରତା ରହିଛି। ମାୟା ଶକ୍ତିର ସ୍ପର୍ଶ ଥିଲା ପରେ ତାର ସ୍ୱତନ୍ତ୍ରତା ରହିଛି, ସେ ଯେକୌଣସି ସମୟରେ ଚାହିଁଲେ ମାୟା ଆଡ଼କୁ ପଳେଇ ଯାଇପାରେ, ଯେକୌଣସି ସମୟରେ ଚାହିଁଲେ ଭଗବାନଙ୍କୁ ଆଡ଼େଇ ଦେଇପାରେ। ଯେପର୍ଯ୍ୟନ୍ତ ଚିତ୍ ଶକ୍ତିର ସଂସ୍ପର୍ଶରେ ନ ଆସିଛି, ସାଧୁଗୁରୁଙ୍କ କୃପାରେ ନ ଆସିଛି, ତାର ସ୍ୱତନ୍ତ୍ରତାକୁ ଯେ ଭଗବାନ ସର୍ବଧର୍ମାନ ଉପରେ ଦେଇ ଯୋଗ କହିଲେ, ସେଥିରେ କ'ଣ କହିଲେ, ତା ଅର୍ଥ କ'ଣ? ଖାଲି ଧର୍ମଟା ଛାଡ଼ିବା ନୁହେଁ, ଆମେ ଯେମିତି ଆମ ବାପା ସେବା କରୁନି, ମୁଁ ବାବାଜୀ ହେଇଗଲି, ମୁଁ ନାଲି କପଡ଼ା ପିନ୍ଧିଲି, ମୁଁ ମୁଣ୍ଡର ଚୁଟି ଚୁଟି କାଟି ପକେଇଲି, ମୋର ପଇସା ରୋଜଗାର କରୁନି, ଇଗ୍ରସ ଅର୍ଥ କ'ଣ କହିବ, ସ୍ଥୂଳ। ସୂକ୍ଷ୍ମ ଅର୍ଥ କ'ଣ? ସର୍ବଧର୍ମାନ ଉପରେ ନିଜର ସ୍ୱତନ୍ତ୍ରତା କିଛି ନାହିଁ, ତୁମେ ଗୋଟେ ବଞ୍ଚିକି ମଲା ଭଳିଆ ନିର୍ଜୀବ ବସ୍ତୁ। ଗୋଟେ ଭକ୍ତ ସବୁ କରେ, ହାତ ଚାଲେ ଗୋଡ଼ ଚାଲେ, ସେ ଜୀବନ୍ତ ଭଗବାନଙ୍କର ସେବା କରୁଛି, କିନ୍ତୁ ସେ ନିର୍ଜୀବ, କାହିଁକି ସେ ନିଜକୁ କେବେ କର୍ତ୍ତା ବୋଲି ଜ୍ଞାନ କରୁନି, ମୁଁ କିଛି କରୁନି, ମୋତେ ଭଗବାନ କିଛି ସବୁ କରେଇ ନେଉଛି। ଯେତେ ପ୍ରକାର ମେସିନ୍ ଜଗତରେ, ଯେତେ ଜଗତରେ ଯେତେ ପ୍ରକାର ମେସିନ୍ ଅଛି, ଲୋକ ମେସିନ୍ଟାକୁ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି, କରିବା ଲୋକକୁ ଦେଖି, ଏଇ ଯୋଉ ଦେଖିଛ ନା, ଯୋଉ କ'ଣ ଏଇଟା, ଯୋଉ ଆଙ୍କୁଡ଼ା ଭଳିଆ ଟାଣୁଛି ମ କଙ୍କଡ଼ା, କୋଉ ଗାମଲା ପିଲା ତୁ କଙ୍କଡ଼ା କୁ, ତାକୁ କଙ୍କଡ଼ା ତୁମ ଆଡ଼େ ଏମିତି ଟାଣେ, ଜେସିବି, ଜେସିବିଟା ଦେଖିନା କି, ଜେସିବିଟା ଯେତେବେଳେ ଖୋଳୁଛି ଲୋକ କାହାକୁ ଦେଖୁଛନ୍ତି, ହଁ ଯନ୍ତ୍ରଟାକୁ ଦେଖୁଛନ୍ତି ନା, ସେ କେମିତି ଖୋଳି ପକଉଛି, କେହି ଡ୍ରାଇଭର କହୁନ, ଡ୍ରାଇଭର କେହି କେହି ଦେଖନ୍ତି, ଦେଖୁନ ଜଗତରା କେମିତିକା, ମୁଁ ସବୁ ମାର୍କରେ ଦେଖେ, ଆରେ ସମସ୍ତେ ସେ ମେସିନ୍ ବନେଇଥିବେ, ସିଏ ତାର ଡ୍ରାଇଭର ତାର କଣ କରୁଛି, କେତେ କଷ୍ଟ, ଡ୍ରାଇଭର କିଏ ଅନେଇବେ, ମେସିନ୍ ସମସ୍ତେ ଅନେଇଥିବେ, ସେ କେମିତି ଚାଲିଯାଉଛି, କେମିତି କଣ କରୁଛି, ଜଗତଟା ଏୟା। ତ କମ୍ପ୍ୟୁଟରଟା ଦେଖ, ମୋବାଇଲଟା ଦେଖ, ସବୁ ମେସିନ୍କୁ ସବୁ ଦେଖିବା ପାଇଁ ଭଲ ପାଉଛନ୍ତି, କିନ୍ତୁ ମେସିନ୍ ଯିଏ ଅପରେଟର କରୁଛି ତାକୁ ଜାଣିବା ଇଚ୍ଛା କରୁନାହାନ୍ତି, ତାଙ୍କୁ ବି ଭଲ ପାଉନାହାନ୍ତି, ତାଙ୍କ ପ୍ରତି କାହାର ଦୃଷ୍ଟି ନାହିଁ, ଜଣେ ଅପରେଟର ଅଛନ୍ତି ତାକୁ କିଏ ଅନଉଛି। ସେଭଳି ଆମ ଜୀବନରେ ଆମର ଜଣେ ଅପରେଟର ରହିଛନ୍ତି, ଲୋକ ଆମକୁ ବହୁତ ପ୍ରଶଂସା କରିବେ, ହଁ ଇଏ ବହୁତ ବଡ଼ ସାଧୁ, ବହୁତ ବଡ଼ ଭକ୍ତ, ଇଏ ସେମିତି ସେମିତି, ଭକ୍ତମାନେ କାହିଁକି ଡିଷ୍ଟର୍ବ ହୁଅନ୍ତିନି, ଜଣେ ଭକ୍ତମାନେ ସେ କାହିଁକି ବିଚଳିତ ହୁଅନ୍ତିନି, ସେ କାହିଁକି ମାନ ଅପମାନ ସ୍ଥିର ରୁହନ୍ତି, ସେ ଜାଣିଛନ୍ତି ମୋର ଜଣେ ମୋତେ ଜଣେ ଚଳଉଛନ୍ତି, ମୋତେ ଜଣେ ଚଳଉଛନ୍ତି, ମୋର ଏଥିରେ କିଛି ନାହିଁ, ଗୋଟେ ନିର୍ଜୀବ ବସ୍ତୁ ଭଳିଆ, ତା ଜଣେ ସଜୀବ ବସ୍ତୁ ରହିକି ନିର୍ଜୀବ ବସ୍ତୁକୁ ଚଳଉଛନ୍ତି, କିଛି କରେଇ ନେଉଛନ୍ତି, ଏହା ହେଉଛି ଭକ୍ତର ଅନୁଭବ, ଏଇଟା ହେଉଛି ଶ୍ରେଷ୍ଠ ଅନୁଭବ। ପ୍ରଥମେ ତାର ଇଚ୍ଛା ହବ କ'ଣ, ମୁଁ କିଛି କରିବି, ମୁଁ କିଛି କର୍ତ୍ତା, କିନ୍ତୁ ଲାଷ୍ଟ ଟାଇମ୍ରେ ସେ ବୁଝିବ, ଏ ବ୍ୟବସ୍ଥା ଗୁଡ଼ା କାହିଁକି ମୋ ଭିତରକୁ ଆସୁଛି, ଏଇଟା କିଏ ମୋତେ ସାହାଯ୍ୟ କରୁଛି, କିଏ ମୋତେ କରୁଛି, ୟା ପଛରେ କିଏ ଅଛନ୍ତି, ଭଗବାନ ଅଛନ୍ତି, ଯନ୍ତ୍ରୀ ଅଛନ୍ତି, ମୁଁ ହେଉଛି ଯନ୍ତ୍ର। ସେ ଯନ୍ତ୍ରୀ ଯନ୍ତ୍ର ସମ୍ବନ୍ଧ ଯେମିତି, ଯେ ଯନ୍ତ୍ରୀ ମେସିନ୍ ଆଉ ମେସିନ୍ ମ୍ୟାନ୍ ଯେମିତି, ସେ ସମ୍ବନ୍ଧରେ ଭକ୍ତ ଭଗବାନଙ୍କର ସମ୍ବନ୍ଧ କିଛି ନାହିଁ, ସେ କେବଳ ଗୋଟେ ମେସିନ୍ ଭଳିଆ କାମ କରୁଥିବ, ଆଉ ମେସିନ୍ ଭଲ ପାଆନ୍ତି, ମେସିନ୍ ମ୍ୟାନ୍ କିଏ ଦେଖିବେ, ମହାଭାରତ ଯୁଦ୍ଧରେ କ୍ରେଡିଟ୍ କାହାକୁ ଆସିଲା, ସବୁ ଅର୍ଜୁନକୁ ନା, ସବୁ ଧନଞ୍ଜୟ ଧନଞ୍ଜୟ ପୃଥାପୁତ୍ର ସବୁ ଧନଞ୍ଜୟ, ଏମିତି ବାଣ ମାରୁଥିଲେ ସେମିତି ମାରୁଥିଲେ, ଗୁରୁଙ୍କୁ ମାରିଲା, ସବୁ ରେକର୍ଡ ଆସିଲା, କାରଣ ଅର୍ଜୁନ ହେଲା, ହେ ଯନ୍ତ୍ରୀ କୃଷ୍ଣ ତାଙ୍କ ନାଁରେ ଭାରତବର୍ଷ ରେକର୍ଡ ମିଳିଲେ, ସେ କୃଷ୍ଣ ଗୋଟେ ପଲିଟିସିଆନ୍, ଦେଖ ସେ ଅର୍ଜୁନଟା ଭଲ ଭଲ ଲୋକଟା, ସେମାନେ ପାଣ୍ଡବମାନେ କିଛି ଚାହୁଁନଥିଲେ ଯୁଦ୍ଧ, ଉସ୍କି ଉସ୍କି ଯୁଦ୍ଧ କରିଦେଲେ, ଲୋକ ତାଙ୍କର ବୁଝିଲେ ଏତିକି, ତାଙ୍କର ବିଚାର ଏତିକି, ଯନ୍ତ୍ରୀ କି ଜାଣିପାରିବେ। ଆମ ଜୀବନରେ ଏଇଟା ହଉଛି ଅନୁଭବ, କୃଷ୍ଣଙ୍କୁ ସବୁବେଳେ ପ୍ରାର୍ଥନା, ସେ କଥା ସବୁବେଳେ ପ୍ରାର୍ଥନା କରାଯାଏ, ଯେ ଆପଣଙ୍କ ସେ ଭକ୍ତ ଠାକୁର ସେ ପଦରେ ଲେଖିଲେ ନା, ଆଉ ପୁରା ଶରଣାଗତ ପୁରା ଶ୍ରେଷ୍ଠ ପଦ ଗୋଟେ ଲେଖିଲେ, ତବ ଇଚ୍ଛା ମତେ ମୋର ନା, ତବ ନା ନା ଇନ୍ଦ୍ରିୟ ଚାଳନ, ତବ ଇଚ୍ଛା ହଁ, ତବ ଇଚ୍ଛା ମତେ ମୋର ଇନ୍ଦ୍ରିୟ ଚାଳନ, ପ୍ରବଣ ଦର୍ଶନ ଘ୍ରାଣ ବିଷୟ ବାସନ, ମୁଁ ଶ୍ରବଣ କରୁଛି, ଦର୍ଶନ କରୁଛି, ଆଗ୍ରହଣ କରୁଛି, ସବୁ ସବୁ ହଉଛି ଆପଣଙ୍କ ଇଚ୍ଛା ରହୁଛି। କଣ ତା ଆରମ୍ଭ ବୋଧ ନା, ତବ ଇଚ୍ଛା ମତେ ମୋର ଇନ୍ଦ୍ରିୟ ଚାଳ, ମୋ ଇନ୍ଦ୍ରିୟଟା ଯୋଉ ଚାଲୁଛି ଏଇଟା ଆପଣଙ୍କ ଇଚ୍ଛାରେ ଚାଲୁଛି। ଆମେ କଣ ବଦ୍ଧ ଅବସ୍ଥାରେ କଣ, ମୁଁ ଚଳୁଛି, ମୋର ଏଇଟା ଇଚ୍ଛା, ଇନ୍ଦ୍ରିୟ ମାନେ ଯୋଉ ଚିନ୍ମୟତା ଶକ୍ତି ପ୍ରାପ୍ତ ହୁଅନ୍ତି, କୃପା ଶକ୍ତି ପ୍ରାପ୍ତ ହୁଅନ୍ତି। ତାଙ୍କର ସ୍ୱତନ୍ତ୍ର ଇଚ୍ଛା କିଛି ନଥାଏ, ବିଷୟ ଭୋଗ ବାସନା କିଛି ନଥାଏ। ସେ ସମର୍ପଣ ଅର୍ଥଟା କ'ଣ? ସେ ପୁରା ସମର୍ପିତ ଭଗବାନଙ୍କୁ ହେଇଥାନ୍ତି। ଯେଉଁଟା ମୋତେ କରେ ନେବା କଥା କରନି, ଯେମିତି ପ୍ରଭୁପଦ ବିଦେଶକୁ ଯିବା ପୂର୍ବରୁ ଲେଖିଲେନି ମୋତେ ଯେମିତି ନଚିବା କଥା ଆପଣ ନଚାନ୍ତି। ସେଇଟା ଅନ୍ତର ଅନୁଭବ, ଅନ୍ତର ଅନୁଭବ। ସେଇଟା ନିଜର ଇଚ୍ଛାଟାକୁ ଆଉ କିଛି ସେ ରଖନ୍ତିନି। ସେଇଭଳି ସେଇଭଳି ମହାତ୍ମା ମାନେ ବା ସେଇଭଳି ଭକ୍ତମାନେ ହିଁ କୃଷ୍ଣଙ୍କୁ ପ୍ରେମରେ ବାନ୍ଧି ପାରିବେ। ପ୍ରେମରେ ବାନ୍ଧିପାରିବେ ମାନେ କୃଷ୍ଣ ନିଜେ ବନ୍ଧା ପଡ଼ିଯିବ ସେ ଭକ୍ତମାନଙ୍କ ପାଖରେ, କାରଣ ତାଙ୍କର ସ୍ୱତନ୍ତ୍ରତା କିଛି ନାହିଁ, ସେ କୃଷ୍ଣଙ୍କ ଇଚ୍ଛାରେ ହିଁ ଚାଲୁଛନ୍ତି। ସୁଖଦେବ ସେଥିପାଇଁ ତୁଳନା କଲେ ବ୍ରହ୍ମାଙ୍କ ସହିତ, ଶିବଙ୍କ ସହିତ, ଲକ୍ଷ୍ମୀଙ୍କ ସହିତ, ଯଶୋଦା ଯେଉଁ କୃପା ପାଇଛନ୍ତି ସେଟା ଏମାନେ କେହି ପାଇନାହାନ୍ତି। ସମସ୍ତ ବ୍ରଜରେ, ଯେତେ ବ୍ରଜରେ ଯେତେବେଳେ ଗ୍ଲୋରିଫିକେସନ ବ୍ରଜରେ ଆସିଛି, ଯେଉଁ ଭକ୍ତମାନଙ୍କର ଆସିଛି, ସବୁବେଳେ ସୁଖଦେବ ଗୋସ୍ୱାମୀ ଗୋଟିଏ କଥା କହିଛନ୍ତି, ସେମାନେ ସବୁ ଧର୍ମକୁ ଛାଡ଼ି ଦେଇଥିଲେ। ବ୍ରଜବାସୀମାନଙ୍କର ସଖା ହଉ, ଦାସ ହଉ, ବାତ୍ସଲ୍ୟ ହଉ, ମାଧୁର୍ଯ୍ୟ ହଉ, ତାଙ୍କର ଧର୍ମ କେବଳ ଗୋଟିଏ ଥିଲା, କୃଷ୍ଣ। ତାଙ୍କର ଧର୍ମ ଗୋଟିଏ, ତାଙ୍କର ପୂଜା ଗୋଟିଏ, ତାଙ୍କର ମନ୍ତ୍ର ଗୋଟିଏ, ତାଙ୍କର ଆଉ କିଛି ନଥିଲା। ତାଙ୍କର ଗୋଟିଏ, ସବୁ ଜିନିଷ ଗୋଟିଏ, କେବଳ କୃଷ୍ଣ। ଜୀବନ ହଉଛି କୃଷ୍ଣ, ସୁଖ ହଉଛି କୃଷ୍ଣ, ଦୁଃଖ ହଉଛନ୍ତି କୃଷ୍ଣ, ସବୁ କୃଷ୍ଣ। ସେ ସ୍ଥିତି ଅଦ୍ଭୁତ ସ୍ଥିତି। ଆମର ମନ ଇନ୍ଦ୍ରିୟ କାର୍ଯ୍ୟ କରୁଛି ବୋଲି ଗୋଟେ ସୁଖ ଦେଖ, ସୁଖ କଣ, ଦୁଃଖ କଣ ବିଚାର କରିପାରୁଛେ, ଏଟା ସୁଖ, ଏଟା ଦୁଃଖ। ମନଟା କାମ କଲା ପର୍ଯ୍ୟନ୍ତ ଆପଣଙ୍କୁ ଗୋଟେ ଅନୁଭବ ଆସିବ ନା, ଆଉ ଏଟା ସୁଖ, ଏଟା ଦୁଃଖ, ଇଏ ଅପମାନ, ଇଏ ମାନ, କାହିଁକି ଏଟା ବିଚାରଟା କେମିତି ଆସୁଛି? ମନ କେମିତି କାମ କରୁଛି? ବୁଦ୍ଧି ଦ୍ୱାରା, ବୁଦ୍ଧି ବିଚାର କରିଦଉଛି ନା, ଇଏ ମୋତେ ଅପମାନ କଲା, ଇଏ ମୋତେ ସମ୍ମାନ ଦେଲା, ତାଙ୍କର ମାନ ଅପମାନ। ଆଚ୍ଛା, ରାଧାରାଣୀ କଣ ଅପମାନ କରୁନଥିଲେ? କୁଳଟା ବୋଲି କହୁଥିଲେ, ଗୋପୀମାନେ କରୁନଥିଲେ? ପାଗଳୀ ବୋଲି କହୁଥିଲେ, ତାଙ୍କୁ ଅପମାନ ଲାଗୁନଥିଲା କି? ସେ ଚିନ୍ତା କରିଥାନ୍ତେ, ମୋର କଣ ଦରକାର ଅଛି, ଆମର କଣ ଦରକାର ଅଛି, ଆମେ ବାହାଘର ନହବୁ, ନହବୁ ବିବାହ ନହବୁ, ଆମର ବଦନାମ କାହିଁକି ଇଏ ହଉଛି? ଲୋକ ସବୁଠୁ ବଡ ଡରନ୍ତି କଣ, ବଦନାମକୁ ନା? ସେମାନେ କାହିଁକି ଏତେ କେୟାର କଲେନି? ଆରେ ମନଟା ଗୋଟେ ସିନା କାମ କରୁଥିଲେ ସେ ବିଚାର କରିବେ, ମନଟା ଗୋଟେ କାମ କରୁଥିଲେ, ଭୌତିକ ମନଟା କାମ କଲେ, ଭୌତିକ ମନର ଶକ୍ତି ହେଲା ସଂକଳ୍ପ ବିକଳ୍ପ, ତାର ଉପରେ ଚିନ୍ତା କରିବ। ମନଟା ଦେଲା କାମ କରୁନି, ମନଟା କୃଷ୍ଣ ଚେତନା, ସେଥିପାଇଁ ପ୍ରଭୁବାସ କହିଲେ କୃଷ୍ଣ ଚେତନା। କୃଷ୍ଣ ଚେତନାରେ ଆଉ ମନ କିଛି ନଥାଏ, ମନ କୃଷ୍ଣ ଚେତନା ମାନେ ଚେତନା ସ୍ତରରେ କୃଷ୍ଣ ରହିଲେ ମନ କୋଉଠୁ ରହିଲା? ଆଉ କୃଷ୍ଣ ପୁରା କୃଷ୍ଣ, ଭୂତଟା ଯଦି ଲାଗିଯିବ ତ ମଣିଷଟା ଖାଲି ଠିଆ ହେଇଥିବ, ଭୂତଟା ଭୂତ ଲାଗିଦେ କିଛି ନା ନାହିଁ, ଭୂତ ଲାଗିଲେ ସେ ଅନେଇଥିବ, ଏମିତି ଅନେଇଥିବ ଛୁଆକୁ ଭୂତ ଲାଗିଥିବ, ମା ପଚାରୁ ତୁ ଖାଇବୁନି କି, ସେ ଅନେଇଥିବ, ଏମିତି ମାକୁ ଅନେଇବ, ସେ ଅନୁଥିବ, ଏମିତି ମା କଣ ଭାବୁଥିବ, ଇଏ ବୋଧେ କିଛି ଜାଣିପାରୁନି, କଣ କରିପାରୁନି, ସିଏ ବ୍ୟକ୍ତିଟା ନୁହେଁ ଆଉ, ତାର ତୁମର ପୁଅ ନୁହେଁ, ତା ଭିତରେ ଗୋଟେ କଣ ଜଣେ କାର୍ଯ୍ୟ କରୁଛି, ତାର ମନଟାକୁ ବର୍ତ୍ତମାନ ସିଏ କ୍ୟାପଚର କରିନେଇଛି, ବୁଦ୍ଧିଟାକୁ କ୍ୟାପଚର କରିନେଇଛି, ଦେଖା ଦେହ ହାତ ଗୁଡ଼ାକ ସବୁ ଚାଲିଛି। ଜଣେ ଭଗବାନଙ୍କର ତଦାତ୍ମିକା ଶକ୍ତି ପ୍ରାପ୍ତ ବା ଭଗବାନଙ୍କର ସ୍ୱରୂପ ଶକ୍ତି ପ୍ରାପ୍ତ ବା ସିଦ୍ଧ ଭକ୍ତ, ଯେଉଁମାନେ ନିତ୍ୟ ସିଦ୍ଧ ଭକ୍ତ, ସେ ସେଭଳି ଯେମିତି ପ୍ରହ୍ଲାଦଙ୍କ ପାଖରେ ସେ ଶବ୍ଦ ଲାଗିଛି, କୃଷ୍ଣ ଗ୍ରହ ଗ୍ରହିତ ଆତ୍ମା ନବେଦ ଜଗତ ଇଦୃଶ୍ରମ ଜଗତ ଜଗତ ଇଦୃଶମ, କୃଷ୍ଣ ଗ୍ରହ ଗ୍ରହିତ ଆତ୍ମା ସୁଖଦେବ କହୁଛନ୍ତି, ଏନାରଦମୁନି ଯୁଧିଷ୍ଠିର ମହାରାଜଙ୍କୁ କହୁଛନ୍ତି, ସୁଖଦେବ ପରୀକ୍ଷିତଙ୍କୁ କହୁଛନ୍ତି, ସେ କଥା କୃଷ୍ଣ ରୂପକ ଗ୍ରହ, ଗ୍ରହ ମାନେ ଭୂତ, ଗ୍ରହିତ ଆତ୍ମା ପ୍ରହ୍ଲାଦଙ୍କର ଆତ୍ମାକୁ ସେ ଗ୍ରହଣ କରିନି, ସେ ଜଗତକୁ ଜାଣିନଥିଲେ, ନବେଦ ଜଗତ ଇଦୃଶମ, ଏ ଜଗତର ଶତ୍ରୁ କିଏ, କମସେ କମ ଯଦି ବୁଝିପାରିଥାନ୍ତା ମୋ ବାପା ହଉଛି ମୋର ଶତ୍ରୁ, ଆମର କଣ ମୋ ବାପା ଆମିଷ ଖାଉଛି, ଏଟା ଭକ୍ତିର ପ୍ରତିକୂଳ, ପ୍ରତିକୂଳ ସାଙ୍ଗେ ସାଙ୍ଗେ ତ୍ୟାଗ କର, ଚାଲ ବେଡିଂ ଧର ଉଠା, ଏଠି ରହିହବନି ଘରେ, କୁହାଇଛି ଶାସ୍ତ୍ରରେ କଣ କରିବାକୁ ପଡିବ, ପ୍ରତିକୂଳକୁ ତ୍ୟାଗ କରିବାକୁ ପଡିବ। ହଁ ସତ, ତୁମ ଷ୍ଟାଣ୍ଡାର୍ଡ ସେଟା ତୁମେ କରିବ, କାରଣ ସେତିକି ତୁମେ ନହେଲେ ତୁମେ ଭକ୍ତି କରିପାରିବ ନାହିଁ, କିନ୍ତୁ ତାଙ୍କର ବାପା ହଉଛି ଖାସ ପ୍ରତିକୂଳ ଲୋକ ସଂସାର, ତାଙ୍କଠୁ ବଡ ଭୟଙ୍କର ଆଉ କିଏ ନାହିଁ, ତାଙ୍କ ପାଖରେ ସେ ରହିଥିଲେ, ତାଙ୍କ କିଛି ପ୍ରତିକୂଳ କଣ ଅନୁକୂଳ କଲେ କି ଜଣାପଡ଼ୁନଥିଲା, ମାନ ଅପମାନ କଣ କି ଜଣାପଡ଼ୁନଥିଲା, କାହିଁ ଜଣାପଡ଼ୁନଥିଲା, କୃଷ୍ଣଗ୍ରହ ଗ୍ରହିତ ଆତ୍ମା, ନିଜର ଇଚ୍ଛା ଶକ୍ତି କିଛି ନଥିଲା, ସମର୍ପିତ ଆତ୍ମା, କୃଷ୍ଣ ତାଙ୍କୁ ଗ୍ରହଣ କରିନେଇଥିଲେ, ସେ ସ୍ଥିତି ହେଉଛନ୍ତି ସୁତ ଭକ୍ତମାନଙ୍କର। ସୁତ ଭକ୍ତମାନଙ୍କର ସ୍ଥିତିଟା କଣ ବୁଝିବାକୁ ପଡିବ ଆଗରେ, ଆଗ ଅଳ୍ପ ବହୁତ ଟିକେ ଭକ୍ତି କରିଦେଇକି ଯୋଉ ପାଣି ଟିକେ ଯାଏ କଣ, ସେଟା ଚୁର୍କା ପାଣି କୁହନ୍ତି ନା କଣ, ଅଳ୍ପ ପାଣିରେ, ଅଳ୍ପ ପାଣିରେ ମାଛ ଉଠିକି ଯାଏ କଣ ହବ, ଏ ଅଳ୍ପ ପାଣିରେ ଯୋଉ ମାଛଟା ଉଠି ଯାଉଥିବ, ସେ ଯୋଉ ବାଡ଼ି ସବୁ ଠେଙ୍ଗା ଧରିଥିବେ, ଢୋକିଣି ଗୋଟେ ବସେଇବ, ତାର ଏକାଥର ତାର ଗଲା, ତା ପିଠି ଏକାଥର ଭାଙ୍ଗି ତାର ଯିବ, ଛୋଟ 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 ହବ, ଆଣିବ ତାର ପକେଟରେ ପୁରେଇବ, ତାର ଟିକେ ପାଣିରେ ଛୋଟ 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 ହେଲେ ତୁମେ କଣ ହବ? ଆଉ ଗଭୀର ପାଣିରେ ଯୋଉ ମାଛ ରହିଥା କଣ କରିବ? ଜାଲ ପକେଇ ଦେଲେ ସେ ମୁହଁ ମାରିକି ତାର ତଳ ରହିଗଲା, ତା ପାଣି ଗଭୀର ପାଣି ଭିତରେ ସେ ରହିଛି। ଆଉ ଉପର ପାଣି ପାଣିଲେ ଛୋଟ ଛୋଟ ହେଲେ କଣ ହବ? ଭକ୍ତିର କଣ ଛୋଟିଆ ଜିନିଷ ହେଇଛି? ତୁମେ ଆମେ ଯଦି ବିଚାର କରିଦଉଛେ, ବୁଝି ଦଉଛେ, ଏମିତି କରିଦେଲେ ହଁ ଏଟା ଭକ୍ତି ବୁଝୁନା, ଭକ୍ତିରା କେଉଁ ସ୍ଥିତି ସେଟା? ତେଣୁ କେମିତି ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, କେମିତି ସମର୍ପିତ ହେବାକୁ ପଡ଼ିବ, କ'ଣ କରିବାକୁ ପଡ଼ିବ, ସେ ଗୋଟେ ନିରାଶ, ଗୋଟେ ଭକ୍ତିର ଗୋଟେ ଜୀବନ ଯଦି କୁହାଯିବ। ଗୁରୁଦେବ କୁହନ୍ତି ହାଉ ତା ସମୟ ତୁମର ଜୀବନ, ଗୋଟେ ଗୋଟେ ଲୋକର ଟଙ୍କା ନାହିଁ, ତା ଝିଅ ବାହାର ହେଇପାରୁନି, ତାକୁ ରୋଗ ହେଇଯାଇଛି, ସ୍ତ୍ରୀଟା ବେମାରିଆଣୀ, ତାର ସ୍ତ୍ରୀଟା କୁହନ୍ତି ନା ବେମାରିଆଣୀ ମାନେ ତା ରୋଗିଣୀଟା, ହେଣେ ଝିଅଟା ବି ବାହାରିପାରୁନି, ଆ ପୁଅଟା ବାତରା, ଏ ବୁଢା ତାର ତାର ରୋଜଗାର କରିପାରିବ, ତାର ରୋଗ ଅଛି, ସେ ଲୋକ କେମିତି ତା ଜୀବନଟା କେମିତି, ସେ କେମିତି ଡାକୁଥିବ ଭଗବାନ ପ୍ରଭୁ କେମିତି, ମତେ ଟିକେ ପାବିକ ପାର କର, ମତେ ଟିକେ ମାଲିକ ଟିକେ ପାର କର, କୋଉଠି ଝିଅଟା ଗୋଟେ କୁଳପାଳ ଲଗେଇ ଦେ, ମୁଁ ତ ଖଟି ଖାଇପାରିବିନି। ସେ ଲୋକଟା ଯେମିତି ଭଗବାନଙ୍କୁ ଡାକେ, ଗୋଟେ ଭକ୍ତର ଜୀବନଟା ସେ ଗୋଟେ ଅସମ୍ଭବ ଜିନିଷଟା ନା, ଗୋଟେ ଭଗବାନଙ୍କ କୃପାଟା ଯଦି ନ ହବ ଗୋଟେ ଅସମ୍ଭବ ତୁମର ଗୋଟେ ଜୀବନ, କାରଣ ଏତେ ସଟଲ ପାଥ, ସବୁକିଛି କଲାପରେ ବି ତୁମେ ସବୁକିଛି କରିପାର, କିନ୍ତୁ ସବୁ ତାଙ୍କ ହାତରେ, ସବୁ କର୍ମର ଗୋଟେ ଫଳର ଅଧିକାର ତୁମର ଅଛି, ସବୁ କର୍ମର, ଯୋଉ କର୍ମ କରିବା ଫଳର ଅଧିକାର ନାହିଁ, କିନ୍ତୁ ଗୋଟିଏ କର୍ମର ତାର ଫଳର ଅଧିକାର ନାହିଁ, ସେଥିପାଇଁ ସେ କହିଥିଲେ କର୍ମ ନେବା ଅଧିକାର ଏସ୍ତୁ ମା ଫେଳେ ସୁଖଦାସ, ସେଥିପାଇଁ ସେ ଭଗବାନ ଦେବତାଙ୍କ ପାଇଁ କର୍ମ କଲେ ଫଳ ନିଶ୍ଚିତ ମିଳିବ, ଦେବତାମାନେ ଦେବା ପାଇଁ ବାଧ୍ୟ, ଦେଶ ପାଇଁ କଲେ ଫଳ ମିଳିବ, ବାପିତା ମାତା ପାଇଁ କଲେ ଫଳ ମିଳିବ, ପୁଣ୍ୟ କଲେ ଫଳ ମିଳିବ, ପାପ କଲେ ଫଳ ମିଳିବ, ସେବା କଲେ ଶିଖାଇଦେଲେ କର୍ମନ୍ୟବା ଅଧିକାର ଏସ୍ତୁ ମା ଫଳେ ସୁଖଦାଚନ, ତୁମେ ସବୁ କରିପାର, କର୍ମ କରିବାର ତୁମର ଅଧିକାର ଅଛି, କିନ୍ତୁ ଫଳ ମୁଁ ଦେବି, ଏଇଟା ଆଉ କିଏ କହିପାରିବେନି, ତାଙ୍କ ସୁପ୍ରିମେସିଟା ରହିଛି। ହଁ ତୁମକୁ ଛୋଟକୋଟିଆ କିଛି ଫଳ ଦେଇଦେବ, ମୁଁ ଛୋଟକୋଟିଆ ଫଳ କି ଯେ ତୁ ଏତେ ମନ୍ଦିର ରହୁଛ, ପ୍ରଣାମ କରୁଛ, ଭଗବାନଙ୍କୁ ପ୍ରସାଦ ପାଉଛ, ହରିବୋଲ ପକଉଛ, ଜପ ଭଜନ କରୁଛ, ସେ ଦେବେନି? ଦେଇଦେବେ, ନିଜକୁ ଦେବେନି, ସିଏ ନିଜକୁ ଦେବେନି, ସିଏ ଆହୁରି ବଡ ପାଠ ରଖିଲା, ମୁଁ କାହାକୁ ସେମିତି ଦେବିନି, ମୁକ୍ତି ଦାଦା ଅତି କହିଛି ନଚ ଭକ୍ତି ଯୋଗମ, ମୁକ୍ତି ଦେଇଦେବି କିନ୍ତୁ ଭକ୍ତି ଦେବିନି, ମୁଁ ଦେବିନି। ନାରଦ ମୁନି ଯୁଧିଷ୍ଠିର ମହାରାଜଙ୍କୁ କହିଲେ ତୁମେ ବହୁତ ବଡ଼ ଭୁରି ଭାଗ୍ୟ, ତୁମର ଭୁରି ଭାଗ୍ୟ, ତୁମର ତୁମର ଘରେ କୃଷ୍ଣ କୃଷ୍ଣ କେବେ ଦ୍ୱାରକୁ ଆସିବା ପାଇଁ ଚାହାନ୍ତି ନା, ବାହାନା କରିକି ରୁହନ୍ତି କୁନ୍ତୀଙ୍କ ପାଖରେ, ଦ୍ରୌପଦୀଙ୍କ ପାଖରେ, ପାଣ୍ଡବ ମାନଙ୍କ ପାଖରେ ସଖା ଭଳି ରୁହନ୍ତି, ଯୁଧିଷ୍ଠିର ମହାରାଜଙ୍କୁ ପ୍ରଣାମ କରନ୍ତି, କୁନ୍ତୀଙ୍କୁ ପ୍ରଣାମ କରନ୍ତି, ଭୀମସେନଟା ତାକୁ ହି ପ୍ରଣାମ କରନ୍ତି, ସେ ବଡ ବଡ଼ ପେଟେ ଖାଇବା ଗଧାକୁ ବି ପ୍ରଣାମ କରନ୍ତି, ମାଟିପିଟି ଯେ କରିବା ଲୋକ, ଭଗବାନ ଏତେ ପରିବାରର ଲୋକ ଭଳିଆ ଚଳନ୍ତି, ଆଉ ଏତେ ତାଙ୍କୁ ସ୍ନେହ ଆଦର ଲାଗେ, ସେଥିପାଇଁ ଯୁଧିଷ୍ଠିର ସପ୍ତମସ୍କନ୍ଧ ଯୁଧିଷ୍ଠିର ମହାରାଜଙ୍କୁ ପ୍ରଶଂସା କରି ନାରଦମାନଙ୍କୁ କହୁଛନ୍ତି, ତୁମେମାନେ କେତେ ଭାଗ୍ୟବାନ, ସାକ୍ଷାତ ପରମବ୍ରହ୍ମ ତୁମ ଗୃହରେ ରହୁଥିଲେ, କେତେ ଭାଗ୍ୟବାନ, ନିଜକୁ ଦବା ବହୁତ କଷ୍ଟ କୃଷ୍ଣଙ୍କର, ଆମକୁ ସେ କୃଷ୍ଣଙ୍କୁ ପାଇବାକୁ ପଡିବ, ଆମକୁ କୃଷ୍ଣଙ୍କୁ ପାଇବାକୁ ପଡିବ, ତେଣୁ ଯେମିତି ସେ ଗୁରୁଦେବ କହୁଥିଲେ ମହାପ୍ରଭୁଙ୍କର ଯେମିତିକା ମହାପ୍ରଭୁ ଶିଖେଇଲେ ବା କୃଷ୍ଣ ପାଇବାକୁ ଗଲେ ଏଭଳିଆ ହା ଗୋଟେ ହା ତା ସମୟ ଜୀବନ, ସେଥିରେ ବିଶ୍ରାମ ନାହିଁ, ସେଥିରେ କେବଳ ବିଶ୍ରାମ ନାହିଁ। ଏ ଯେଉଁ ଲୋକମାନେ କହୁଥିଲେ ବା ସେ ଯୋଉ ପୁରୁଷଟା ତାକୁ ତାର ଗ୍ୟାଷ୍ଟିକ ହେଇଗଲାଣି, ସେ ଖଟି ପାରୁନି, ଆଉ ଝିଅଟା ଗୋଟେ ଠିଆ ହେଲାଣି ଆସିକି ବିବାହ ପାଇଁ ଠିଆ ହେଇଗଲାଣି, ପୁଅଟା ତାର ଆଣିକି ଦାୟିତ୍ୱ ରହୁନି ବାତରା ହିଁ ବୁଲୁଛି, ଆଉ ସ୍ତ୍ରୀଟା ତାର ତାର ରୋଗିଣୀଟା, ସିଏ ଲୋକ ଶୋଇଲା ବେଳେ କେମିତି ଶୋଇବ, ଶୋଇଲା ବେଳେ କହୁଥିଲେ ଗୋଟେ ଖୁସିରେ ଶୋଇବ, ମନ ଦୁଃଖ କରିକି ଚିନ୍ତା କରିକି ଗୋଟେ ଶୋଇବ, ପୁଣି ଉଠିବ, ପୁଣି ଚିନ୍ତା କ'ଣ କରିବି, ଜାଳ ଟିକେ ନାହିଁ ଦିଟେ ନାହିଁ, ସିଏ ଗୋଟେ ଲୋକଟା ତାର ଜୀବନଟା ଯେମିତି ଯାଉଛି, ସେ ଯେମିତି ଗୋଟେ ଈଶ୍ୱରଙ୍କୁ ପ୍ରାର୍ଥନା କରିକି ତାର ଯେଉଁ ଗୋଟେ ଜଣେ ଭଗବାନଙ୍କର କୃପା ପାଇବା ସେଇଭଳିଆ, ସେ ଗୋଟେ ବ୍ୟାକୁଳ ସବୁବେଳେ ଚାତକ ପକ୍ଷୀ ବୋଲି ଉଦାହରଣ ଦିଆଯାଇଛି, ତାର ଜୀବନଟା ସେଭଳି ଯେମିତି ଚାତକ ସବୁବେଳେ ଅନେକ ରହିଛି, କେତେବେଳେ ଟିକେ ବର୍ଷା ଠୋପା, ଆମର ସବୁବେଳେ ସବୁକିଛି କଲାପରେ ବି ସେ ଗୁରୁ ଆଉ କୃଷ୍ଣଙ୍କ ପାଇଁ ସବୁବେଳେ ବ୍ୟାକୁଳ ଚିତ୍ତରେ ପ୍ରାର୍ଥନା କରିବାକୁ ପଡ଼ିବ, କେତେବେଳେ କେତେ କେବେ ସେ ଦିନଟା ଆସିବ, କାରଣ ଆଉ ତ କିଛି ରାସ୍ତା ଦେଖାଇ ଯାଉନି, ତୁମେ ଯେତେ ସାଧାରଣ ଭଜନ କର ଯାହା ବି କର, ତୁମକୁ ଦରକାର କ'ଣ, ଗୋଟେ କଚଲେସ୍ ମର୍ସି ଅହେତୁ କି କୃପାଟା ଦରକାର, ତା ବିନା କିଛି କୃଷ୍ଣଙ୍କର ଶୁଦ୍ଧ ପ୍ରେମ ଭକ୍ତି ହୃଦୟରେ ହବ କି ନାହିଁ, କରିବା କ'ଣ, କର୍ମନ୍ୟବାଦ କରି କର୍ମ ଆମେ କରିପାରିବା, ଆମେ ସାଧାରଣ ଭଜନ ସବୁ କରିପାରିବା, କିନ୍ତୁ ଫଳ ତାଙ୍କ ହାତରେ, କୃପାଟା ତାଙ୍କ ହାତରେ ସେ ରଖିଛନ୍ତି, କିନ୍ତୁ ସେ ଦିଅନ୍ତି, ତା ଦିଅନ୍ତି ନାହିଁ ବୋଲି ମାନେ ନାହିଁ, କିନ୍ତୁ କାହାକୁ ଦେବେ? ଏଇଭଳି ଯିଏ ବ୍ୟାକୁଳ ଲୋକମାନେ ସେ ନାଇଁ କୁହନ୍ତେ, ଆଉ ଗାଙ୍ଗୁଳିଆ ଲୋକ କୁହନ୍ତି ନିରାଶ୍ର ଏମାଂ ଜଗଦୀଶ୍ୱର, ମୁଁ ନିରାଶ୍ର ହେଇଗଲି। କଣ ନିରାଶ, ନିରାଶ୍ର କିଏ ମନେ କରୁଛି? ନିରାଶ୍ର, ନିରାଶ୍ର କିଏ କୋଉଠି? ନିରାଶ୍ର ମାନେ କଣ? ଆଉ ଆଶ୍ରୟ ଯାହାର କେହି ନାହାନ୍ତି, ନିଜ ଆଶ୍ରୟ ବି ରହିବନି, ଏ ବି ଗୋଟେ ବଡ଼ ପ୍ରୋବ୍ଲେମ। ତୁମର କେହି ଆଶ୍ରୟ ନାହାନ୍ତି, ଯେମିତି ଜଣେ ସାଧୁର, ତାର କିଏ ଆଶ୍ରୟ ଅଛି? ଟଙ୍କା ନଥାଇପାରେ, ନିଜ ଆଶ୍ରୟ, ମୁଁ ଯୋଉଠି ଗଲେ ମୁଁ ଚଳିଯିବି, ମୋର ଖଟିକି ଚଳିଯିବି, ମୁଁ ହିକୁ ଆଗିକି ଚଳିଯିବି, ନିଜ ଆଶ୍ରୟ ହେଲେ ବି ତୁ ନିଜେ ନିଜ ଭଗବାନ ହେଇଗଲ। ତୁମ ନିଜ ଆଶ୍ରୟ ହେଲେ ମୁଁ ମୋର ଯୋଉଠି ଗଲେ ମୋର ରହିଯିବି, କିଛି ଅସୁବିଧା ନାହିଁ। ଡିପେଣ୍ଡ ତୁମେ କାହା ଉପରେ ଗଲ ବର୍ତ୍ତମାନ, ତୁମ ଉପରେ, ତାକୁ ବି ଛାଡ଼ିବାକୁ ପଡିବ। ସବୁ ଛାଡ଼ିଲା ପରେ ଇଏ ଗୋଟେ ପ୍ରୋବ୍ଲେମ ରହିଲା, ନିଜର ଯୋଉ ଶକ୍ତି ରହିଛି, ଯୋଉ ବୁଦ୍ଧି ରହିଛି, ଯୋଉ କଳା ରହିଛି, ସେ ତୁମକୁ ମାରିବ। ଭକ୍ତିରେ କଣ, ତୁମେ ସବୁ କ୍ରସ କରିଗଲା ବେଳକୁ ଜୀବନ ଅନର୍ଥ, ହଜାର ଶହଶ ଅନର୍ଥ, ସେ କେତେ କଣ ହେଇଥାଉ କି? ତମେ ମୋର ଯୋଉଠି ରହିକି ଭଜନ କରିପାରିବି, ଆରେ ତୁମେ ଯୋଉଠି ରହିକି ଭଜନ କରିଦେବ? ତାହେଲେ ତୁମର ଭଜନ ଉପରେ, ତୁମ ଉପରେ ତୁମର ବିଶ୍ୱାସ ରହିଛି, ତୁମର କଣ୍ଟ୍ରୋଲ, ତୁମେ ନିଜକୁ କଣ୍ଟ୍ରୋଲ କରିବା ପାଇଁ ଚାହୁଁଛ। ନିରାଶ କୋଉଠୁ ଆସିଲା ତାହେଲେ? ଅକିଞ୍ଚନ କୋଉଠୁ ଆସିଲା? ଯୋଉ ଭଗବାନ କହିଲେ ନବ କିଞ୍ଚନ ବିତ୍ତା, ତୁ ଅକିଞ୍ଚନଟା କୋଉଠୁ ଆସିଲା? ଅକିଞ୍ଚନ ମାନେ କଣ, ଯେ ନିଜର କିଛି ନାହିଁ, ଆରେ କିଛି ତୁମର ତ ନିଜର ଅଛି, ତୋର ବୁଦ୍ଧି ଜ୍ଞାନ ତୁମ ଉପରେ ଭରସା କରିଛ। ଏ ସୂକ୍ଷ୍ମ, ଏସବୁ ଭକ୍ତିର ସୂକ୍ଷ୍ମ ପଏଣ୍ଟ। ତେଣୁ ଆମକୁ କେବଳ ଜଣେ ନିରାଶ୍ରୟ ବ୍ୟକ୍ତି ଯେଭଳି ଆଶ୍ରୟ ଚାହେଁ, ସେ କଣ କହିବ? କହିବା ଟିକେ ମୁଣ୍ଡ ଗୁଞ୍ଜିବା ପାଇଁ ଟିକେ ଜାଗା ହବନି? ଲୋକମାନେ ଆଗରୁ କୁହନ୍ତିନି ଖାଲି ମୁଣ୍ଡ ଗୁଞ୍ଜିଗଲେ ମୋର ମୋର କଣ ଘର ଖଣ୍ଡେ ମୁଣ୍ଡ ଗୁଞ୍ଜିବା ପାଇଁ ହେଇଗଲେ, ମୋର ଆଉ କିଛି ଚିନ୍ତା ନାହିଁ, ମୁଣ୍ଡ ଗୁଞ୍ଜିବା ପାଇଁ ଟିକେ ଜାଗା ମିଳୁ। ଗୋଟେ ଲୋକ ଯେମିତି ବ୍ୟାକୁଳ ହୁଏ ଭଗବାନଙ୍କ ସେବା ପାଇଁ, ଭଗବାନଙ୍କର କୃପା ପାଇଁ, ଭଗବାନଙ୍କର ନାମ ଭଜନ କରି, ଆମକୁ ସେଭଳି ବ୍ୟାକୁଳତା ବଢ଼େଇବାକୁ ପଡିବ, ହୃଦୟରେ ଲୋଭ ବଢ଼େଇବାକୁ ପଡିବ, କେମିତି ମୋତେ କୃପା ମିଳୁ। ଆଉ ସେ ବିଶୁଦ୍ଧ ପ୍ରେମର ଯୋଉ ଧର୍ମ, ସେ କୃପା ପାଇଲା ପରେ ସେ ବିଶୁଦ୍ଧ ପ୍ରେମ ହୃଦୟରେ ଜାଗ୍ରତ ହେଲେ ଭଗବାନ ନିଜେ ବସ ହେଇଯାଆନ୍ତି। ଏଇ ସ୍ଥିତି ବ୍ରହ୍ମା ଶିବ ଲକ୍ଷ୍ମୀଙ୍କ ପକ୍ଷରେ ଦୁର୍ଲଭ, ଆମ ପାଇଁ କଣ? ଆମେ ଯିବ, କେବଳ ଗୋଟିଏ ଆଶା ଆମର ଉଜ୍ଜୀବିତ ହେଇକି ରହୁଛି, କେବଳ ପରମ୍ପରାର ଆଚାର୍ଯ୍ୟ ସାଧୁ ଗୁରୁମାନେ ଆମକୁ କଣ ଦେଇଛନ୍ତି, ସବୁ ଆଶା ଆଦି କରିଛନ୍ତି, ନାହିଁ ତୁମକୁ କୃଷ୍ଣ ମିଳିବେ, ତୁମେ ଯଦି ଏଇ ପ୍ରୋସେସରେ ତୁମେ ଯା, ସାଧନ ଭଜନ କରିବାର ଯୋଉ ପ୍ରାଣଟା, ଭଜନର ପ୍ରାଣ ଗୋଟେ ରହିଛି, ଆମର ପ୍ରାଣ ଅଛି, ଆମ ପ୍ରାଣର, ଆମ ପ୍ରାଣର ଆମେ ବଞ୍ଚିକି ରହିଲେ ଭଜନ କରିପାରିବାନି, ଆମେ ବଞ୍ଚିକି ରହିଲେ ବି ଭଜନ କରିପାରିବାନି, କି ମରିଗଲେ ବି ଭଜନ କରିପାରିବାନି, ଭଜନ କରିବାର ଗୋଟେ ପ୍ରାଣ ରହିଛି, ତାର ଗୋଟେ ଶକ୍ତି ରହିଛି, ଆଲମ୍ବନ ଗୋଟେ ରହିଛି, ଆଶ୍ରୟ ଗୋଟେ ରହିଛି, ସେ ହେଉଛି ସାଧୁ ଗୁରୁ ବୈଷ୍ଣବମାନଙ୍କର, ସେମାନଙ୍କର ବାଣୀ ଉପରେ ଅତୁଟ ବିଶ୍ୱାସ। ଗୋଟେ ଅସମ୍ଭବ ଜିନିଷକୁ ଆମ ଆଗରେ ଆଣି ଦେଇଦେଇଛି, ଯେଉଁଟାକୁ ଆମର ଆଜି ପର୍ଯ୍ୟନ୍ତ ବିଶ୍ୱାସ ହେଇପାରୁ। କାହାକୁ କହିଥିଲେ କଣ ଏଇ ଜନ୍ମରେ କୃଷ୍ଣ ମିଳିବେ, ପଚାରିଦେଲେ କଣ କିଏ କହିବ? କଣ ଭଗବାନଙ୍କର ଦୟା ଆଉ, ନା କିଏ କହିଦେବ ନା ହଁ ଆଜ୍ଞା ମିଳିଯିବ ବୋଲି, ଯଦି ଜାଣିଥିବ ସେ କେବେ ସେ ହଁ କହିପାରିବନି। ଏ ଇଏ ତ ଆମ ଦୃଷ୍ଟି, ଆମ ସ୍ଥିତି ହିସାବରେ ଇଏ ହେଉଛି ଅସମ୍ଭବ। ଯଦି ଜୀବ ଭଗବାନଙ୍କୁ ନ ପାଇବାର ଅଛି ବା ଭଗବାନ ପାଇବା ଅସମ୍ଭବତା ପାଇଁ, ତାହେଲେ କାହିଁକି ମୁଁ ଆଚାର୍ଯ୍ୟମାନେ ସବୁ ଏତେ ଶାସ୍ତ୍ର ରଚନା କରି ଭାଗବତ ଗୀତା ସବୁ ଶାସ୍ତ୍ରକୁ ଆଣି ମାନବ ସମାଜରେ କାହିଁକି ପ୍ରଚାର କଲେ? ଅସମ୍ଭବ ବସ୍ତୁ କିଏ ଦେବ କି? ଅସମ୍ଭବ ବସ୍ତୁ କିଏ ଆଣି ବାଣ୍ଟିବ? ଅସମ୍ଭବ ବସ୍ତୁ କିଏ ଗୋଟେ ସାଧାରଣ ଲୋକ ଆଗରେ ପ୍ରେଜେଣ୍ଟ କରିବ? ଆଉ ସରକାର ଆସିକି ବୁଲୁଛି କି ରାସ୍ତା ଗାଁ ଗୁଡାକରେ, କିଏ କିଏ 100 କୋଟିର ଲୋନ୍ ନବ, କିଏ 100 କୋଟିର ଲୋନ୍ ନବ ବୁଲୁଛି? ସରକାର କେବେ ଆଡଭର୍ଟାଇଜ୍ କରୁଛି ତୁମେ 100 କୋଟିର ଲୋନ୍ ନିଅ ବୋଲି, 200 କୋଟିର ଲୋନ୍? କାହିଁ ସେ ଜାଣିଛି ଏ ଲୋକମାନେ ରିପେ କରିପାରିବେନି, ଏମାନେ ଫେରେଇ ପାରିବେନି ପଇସା, ସେ କାହିଁ ଆଡଭର୍ଟାଇଜ୍ କରିବ? ତୁମେ ଯେତିକି ଫେରେଇ ପାରିବ ତୁମକୁ 1 ଲକ୍ଷ 2 ଲକ୍ଷ ପୁଣି ବନ୍ଧକ ପକେଇକି ଆଣିବ, ଲୋନ୍ ଏମିତି ଦେଉଛି ସରକାର ଖାଲି ତୁମର, ସେ କଣ ହେଟା କଣ ମଡ଼ଗେଜ୍ କହୁଛ ତାକୁ, ଦଲିଲି ଦଲିଲି ଫଲିଲି କଣ ଗୋଟେ ପକେଇବ ନା ସୁନା ବନା କଣ ପକେଇଲ, ତାପରେ ତୁମେ ଯାଇକି ପୁଣି ସେମିତି ତ ମଡ଼ଗେଜ୍ ଦିଆହବନି, ତୁମର ବ୍ୟାଙ୍କରେ ଗୋଟେ କଣ ଥାଇବା, ବ୍ୟାଙ୍କରେ ଯାହାର ପୁଣି ଆଉ ଗୋଟେ ଆକାଉଣ୍ଟ, ଷ୍ଟେଟ୍ ବ୍ୟାଙ୍କରେ ଆପଣ ଆଣିବେ ମଡ଼ଗେଜ୍, ଗ୍ୟାରେଣ୍ଟର ରହିବ ବାପା, ଗ୍ୟାରେଣ୍ଟର ରହିବ ମଡ଼ଗେଜ୍ରୁ, ଯୋଉ ଆଣିଲ ଆଉ ଗୋଟେ ଗ୍ୟାରେଣ୍ଟି, ତୁମେ ନ ସୁଝିପାରିଲେ ତାକୁ ଧରାହବ, ତାକୁ ଧରାହବ, ସେ ଗ୍ୟାରେଣ୍ଟର କେହି ପଡ଼ନ୍ତିନି ମଡ଼ଗେଜ୍ରେ, ଏଣେ ପଡ଼ିବନି, ସେ ତ ସୁନା ଫେରିପାରୁନି ତାର ଏତିକି ଲଙ୍ଗା ତୁମକୁ ବନ୍ଧା ହବ ପୁଣି ଅସମ୍ଭବ। ଆମକୁ ଆମେ ପୁଣି ଗୋଟେ ଜିନିଷ ଆଣିବା ପାଇଁ ହେଲେ ଆମର କ୍ୟାପାସିଟି ଦେଖିକି ଆମର ସବୁ ଦେଖିକି ସେ ମଡ଼ଗେଜ୍ ଦଉଛି, ମଡ଼ଗେଜ୍ ରଖିକି ପଇସା ଦଉଛି। ଆଉ ସାଧୁ ଗୁରୁ ମାନେ ଆମକୁ ଆଣିକି ଭଗବାନ ଏତେ ବ୍ରହ୍ମା ଶିବ ଲକ୍ଷ୍ମୀଙ୍କ ପାଇଁ ଯେଉଁ ପ୍ରେମଟା ଦୁର୍ଲଭ, ତାଙ୍କୁ ସାଧୁଗୁରୁ କେମିତି ଆଣିକି ଆମକୁ ଆମ ପାଖରେ ପହଞ୍ଚେଇଲେ? ତାହେଲେ କୃଷ୍ଣଙ୍କୁ ଆମେ, କୃଷ୍ଣଙ୍କୁ ଚାହିଁଲେ ଆମେ ଆମେ ଚାହିଁଲେ ନୁହେଁ, କୃଷ୍ଣ ଯଦି ଚାହିଁବେ ଆମେ ତାଙ୍କ ପାଖକୁ ଯାଇପାରିବା। ଏ ସାଧୁଗୁରୁଙ୍କର ଏଇଟା ହଉଛି ଅବଦାନ, ସେ ଅମୂଲ୍ୟ ରତ୍ନକୁ ଆଣିକି ବିକିଛନ୍ତି, ଦେଇଛନ୍ତି। ତେଣୁ ଭଜନର ଯେଉଁ ପ୍ରାଣଟା ରହିଲା ତାଙ୍କ ଉପରେ ନିର୍ଭର, ତାଙ୍କର ବାଣୀ, ତାଙ୍କର ଆଶ୍ରୟ, ତାଙ୍କର ଭାବନାରେ ଉଦ୍ବୁଦ୍ଧ ହେଇକି ରହିବା, ପୂର୍ଣ୍ଣ ବିଶ୍ୱାସ ପରମ୍ପରା ଶକ୍ତି ଉପରେ ପୂର୍ଣ୍ଣ ବିଶ୍ୱାସ, ଏହାଦ୍ୱାରା ହିଁ ଯଦି ପରମ୍ପରା ଆଚାର୍ଯ୍ୟମାନଙ୍କର କୃପା ପ୍ରାପ୍ତ ହେବା, ତ ଏଇ ଗୋଟେ ଅଦ୍ୱିତୀୟ ଅପ୍ରାକୃତ ସ୍ଥିତିକୁ ଆମେ ଯାଇପାରିବା, ନହେଲେ ଜୀବ ପାଇଁ ଏଇଟା ଗୋଟେ ଅସମ୍ଭବ। ଖାଲି ଗୋଟିଏ ଗୋଟିଏ ଦୁଇଟା ଦଶଟା ଶ୍ଳୋକ ଦେଖେଇଦେବେ ଗୀତାରେ, ସେଟା ତୁମେ ଜୀବନ ସାରା ଘୋଷିବ, ଜୀବନ ସାରା ଖାଲି ପଢିବ, ତୁମକୁ ଲାଗିବ ଏ ଜନ୍ମ କଣ ଶହେ ଜନ୍ମ ପରେ କୃଷ୍ଣ ମିଳିବନି। ଦଶଟା ଶ୍ଳୋକ ଦେଖେଇ ଦିଆଯିବ, ଏଇ ଶ୍ଳୋକକୁ ତୁମେ ଖାଲି ଚିନ୍ତା କର, ହବ ଭଗବାନଙ୍କୁ ପାଇବା ଆମେ? ଖାଲି ଚିନ୍ତା କରିଦେଲେ ସେ ଶ୍ଳୋକ ଯଦି ଠିକ ସେ ପଢିବ ନା, ହବନି, ଏ ଜନ୍ମର ହବନି। ଖାଇବା ଟିକେ ଘଣ୍ଟାଟେ ଦୁଇ ଘଣ୍ଟା ଡେରି ହେଲେ ମୁଣ୍ଡ ଗରମ ହେଇକି ତୁମେ ନାଲି ପଡ଼ିଯାଉଛି, ଆଉ ଖାଇବା ଡେରି ହେଇଗଲେ ପେଟ ମୋଡ଼ି ହେଇକି କଣ ଆମ ସେବା କରିବି, ମୁଁ କଣ ଏ ମନ୍ଦିରରେ ଏମିତି କଣ ହଉଛି, କୌଣସି ଜିନିଷ ହେଇଗଲେ ଗୋଟେ ସରଚେତନକୁ ଚିନ୍ତା କରୁନ, ତୁମେ କଣ ଅସୁବିଧା ହେଇଗଲେ, କେତେ ଡିଷ୍ଟର୍ବ ତୁମ ମାଇଣ୍ଡ ଲାଗୁଛି। ଜୀବର ଗୋଟେ ସ୍ଥିତି ନା, ଗୋଟେ ରୋଷେଇ ହେଇଛି ତା ଲୁଣ ପଡ଼ୁନି, ଖାଇଲେ କଣ ଲାଗୁଛି, ଆଉ କଣ ଏଇଟା ଗୋଟେ ଲୁଣ ପଡ଼ୁନି, ଦେଖ ସାଙ୍ଗେ ସାଙ୍ଗେ ଗୋଟେ ସାଙ୍ଗେ ସାଙ୍ଗେ ଗୋଟେ ଡିଷ୍ଟର୍ବାନ୍ସ ଚାଲିବ ଗୋଟେ ମାଇଣ୍ଡ କି। ଆଉ ଭଗବାନ ହେଠି ସାଙ୍ଗେ ସାଙ୍ଗେ ଗୀତାରେ କହୁଛନ୍ତି ତୁମେ ସବୁବେଳେ ସମାନ ରହିବ, ସୁଖ ଦୁଃଖ ଯତୃଚ୍ଛା ଲାଭ ସନ୍ତୁଷ୍ଟ, ଯାହା ମିଳିଲା ସନ୍ତୁଷ୍ଟ ହେଇକି ରହ। ଆମେ ନ କହିଲେ କଣ ସନ୍ତୁଷ୍ଟ ହଉଛେ, ପ୍ରସାଦ ଆଜି ଭଲ ହେଇନି କହିବ, କହି ସିନା ପାରିବନି, ତାପରେ କଣ କରିବ, କଣ ସନ୍ତୁଷ୍ଟ ହେଇ ପଳେଇଲ, ହଁ ଯାହା ଭଗବାନ ଦେଲେ ଆଜି, ଯାହା ପ୍ରଭୁ ନା ଭଗବାନ ସନ୍ତୁଷ୍ଟ କିଏ ହେଇଯାଉଛି, କହି ଗୀତାର ମୁଁ କହିଛି ଦଶଟା ଶ୍ଳୋକ ଦେଖେ ବାୟା ହେଇଯିବ, ଦଶଟା ଶ୍ଳୋକ ତ ପଡ଼ିବ, ତୁମେ କହିବ ଭଗବାନ ମୋତେ ଆଉ ମିଳିବେନି, କି ତ ଅସମ୍ଭବ ଜିନିଷ, ଏ ପ୍ରକୃତରେ ସେଟା ସତ୍ୟ। ଆମ ଦ୍ୱାରା ସେ ଅପ୍ରାକୃତ ସ୍ଥିତିକୁ ଆମେ ଯିବାର ଅଧିକାରୀ ନୁହନ୍ତି, କେବଳ ଆମେ ଗୋଟିଏ ଜିନିଷକୁ କେବଳ ଭରସା କରୁଛେ, କେବଳ ଆଜ୍ଞା ପାଳନ କରୁଛେ। ଯେହେତୁ ସାଧୁ ଗୁରୁ ବୈଷ୍ଣବ ଆମକୁ ପଥ ଦେଇଛନ୍ତି, ଆମେ ତାଙ୍କ ଆଶ୍ରୟ ଚାଲୁଛେ, ଏଇଟା ହେଉଛି ତାଙ୍କର କଥା। ସେ ଚାହିଁବେ କୃଷ୍ଣ ଆମ ପାଇଁ କୃଷ୍ଣଙ୍କ ପାଖରେ ନିବେଦନ କରିବା, ଆମ ଭଳି ଆମର ଆମେ କିଛି ଅନୁଭବ କରିପାରିବା ଭକ୍ତି ଯୋଗରେ। ଆଇ ଯଶୋଦାଙ୍କ ସ୍ଥିତି ଅପ୍ରାକୃତ ସ୍ଥିତି ବ୍ରହ୍ମା ଶିବ ଲକ୍ଷ୍ମୀଙ୍କ ତୁଳନା କରିଦେଲେ, ଆମ କଥା ତାଙ୍କ ପାଖରେ କ'ଣ ପଡ଼େ, ସେମାନେ ନିତ୍ୟ ସିଦ୍ଧ ପାର୍ଷଦ, କୃଷ୍ଣ ସେଥିପାଇଁ ତାଙ୍କର ବସ ହେଇଗଲେ। ସୁଖଦେବ ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି, ନାୟମ ସୁଖାପ ଭଗବାନ ଦେହି ନାମ ଗୋପିକା ସୁତ ଜ୍ଞାନୀ ନାମ ଚ ଆତ୍ମ ଭୂତାନାମ ଯଥା ଭକ୍ତି ମତାମିହ। ଗୋପିକା ସୁତ ଭଗବାନ ଶ୍ରୀକୃଷ୍ଣ ଭକ୍ତଗଣଙ୍କ ପକ୍ଷରେ ଯେଭଳି ସୁଲଭ, ଦେହାଭିମାନୀ ତପସ୍ୱୀ କିମ୍ବା ଆତ୍ମଦର୍ଶୀ ଜ୍ଞାନୀମାନଙ୍କ ପକ୍ଷରେ ସେଭଳି ନୁହନ୍ତି। ସୁଖଦେବଙ୍କର ଏଇଟା କନକ୍ଲୁଜନ, ସୁଖଦେବ ଏଇଟାକୁ ସିଦ୍ଧାନ୍ତରକୁ ଦେଇଦେଲେ। କଣ କଣ ସିଦ୍ଧାନ୍ତ ଦେଲେ, ପ୍ରଥମ ସିଦ୍ଧାନ୍ତ ଦେଲେ ଗୋପିକା ସୁତ ଭଗବାନ କୃଷ୍ଣ ପୁରା କନକ୍ଲୁଜନ ଦେଇଦେଲେ, ଭଗବାନ ଶ୍ରୀକୃଷ୍ଣ ଭକ୍ତମାନଙ୍କ ପାଇଁ ଯେଭଳି ସୁଲଭ, ଜ୍ଞାନୀମାନଙ୍କ ପାଇଁ, ତପସ୍ୱୀମାନଙ୍କ ପାଇଁ, ଯୋଗୀମାନଙ୍କ ପାଇଁ ସେଭଳି ସୁଲଭ ନୁହନ୍ତି। ସେ କେତେ ତପ କରିକି ତାର ତା ଗୋଡ ବିଣ୍ଡି ମାରି ନଉନି, ଏ ବସିନା ଯେ ବେଶ ସମୟ ବସେ କଣ କରନ୍ତି, ଏ ସବୁ ଗୋଡ଼ି ସବୁ ଗୋଡ଼ ସବୁ ବିଣ୍ଡି ହେଇଥିବ, ହା ହେଇକି ଅନେ ତୁ କଣ ଜଡ଼ ହେଇଯା, ତୁ ଯାହା ହେଉଛି ଯା, ତପସ୍ୱୀ ଗୁଡ଼ା ଦେଖିନାହାନ୍ତି କିଛି, ହା ଏମିତି କରିକି ବସିଥିବ, ଏ ଅବସ୍ଥା ବାପା ତୁ କେତେ ବସୁ, ଶୁଖିଲା କାଠ ଗଛ ଶୁଖିଗଲେ ଯେମିତି ଠିଆ ଦେଖିଛନ୍ତି ନା, ଗଛ ଶୁଖିଗଲେ ତାପରେ ଠିଆ ହେବେ, ଶୁଖିଲା ଗଛ କଣ ତାର ପତ୍ର ନଥିବ, ସେ କଣ ହଲିବ ପବନ ଦେଲେ, ସେ ଜ୍ଞାନୀ ହଉ ଯୋଗୀ ହଉ ତପସ୍ୱୀ, ସୁଖଦେବ ଏଇଟା କହୁଛନ୍ତି, ନାୟମ ସୁଖାପା ଭଗବାନ ଦେହି ନାମ ଗୋପିକା ସୁତ, ଦେହାଭିମାନୀ ଜୀବମାନଙ୍କ ପାଇଁ, ଜ୍ଞାନୀମାନଙ୍କ ପାଇଁ, ଯୋଗୀମାନଙ୍କ ପାଇଁ, ତପସ୍ୱୀମାନଙ୍କ ପାଇଁ କେବେ ସୁଲଭ ନୁହନ୍ତି, କେବେ ସୁଲଭ ନୁହନ୍ତି, ଯଥା ଭକ୍ତି ମତା ଆମେ ଭକ୍ତିମାନ ବ୍ୟକ୍ତିମାନଙ୍କ ପାଇଁ ଯେଭଳି ସୁଲଭ, ଅନ୍ୟମାନଙ୍କ ପାଇଁ କେବେ ସୁଲଭ ନୁହନ୍ତି, ବହୁତ ଦୁର୍ଲଭ। ତାର ଜାଣିଶୁଣି ତାର ଗୋଡ଼ ହାତ ଟେକିକି ତାର ମୁଣ୍ଡ ଟେକିକି ତାର ଯୋଉ ଯେମିତି କରନ୍ତି ତାର ସାକ କରି ତାର କ'ଣ କରୁନୁ ତୋର କେତେ କରୁଛୁ କରୁଥା ମନକୁ ଖୁସି ଗୋଟେ କରିବା କଥା ମନକୁ ଗୋଟେ ଖୁସି କରିବ ଭଗବାନଙ୍କ ଭକ୍ତି ହେଉଛି ଅଲଗ ଭଲ ଭକ୍ତି ମତ ଭକ୍ତିମାନ ପାଇଁ ଯେଭଳି ଭଗବାନ ସୁଲଭ ଜ୍ଞାନୀମାନ ପାଇଁ ଯେଉଁ ଇଏ ସଂସାର ସବୁଠୁ ବଡ଼ ଜ୍ଞାନୀ ଯିଏ ଭକ୍ତ ହେଲେ ସିଏ ସୁଖଦେବଙ୍କର ଏ ମତ ସିଏ ଜ୍ଞାନ ଥିଲେ ନା ପ୍ରନିଷ୍ଠ ବିନୟଗୁଣ୍ୟ ଉତ୍ତମ ଶ୍ଲୋକ ଲୀଳୟା ଗୃହିତ ଚେତ ରାଜର୍ଷି ଅଦିତବାନ ଆଖ୍ୟାନ ଯଥା ସ୍ପର୍କିତ ମହାରାଜ ପ୍ରଶ୍ନ କଲେ ଆପଣ ତ ଜଣେ ଏତେ ଶ୍ରେଷ୍ଠ ବ୍ରହ୍ମବାଦୀ ଥିଲେ ବ୍ରହ୍ମଙ୍କୁ ପୁରା ପୁରା ଅନୁଭବ କରିଥିଲେ ଆପଣ ଏତେ ବଡ଼ ଭାଗବତ ପୁରାଣ କାହିଁ ଅଧ୍ୟୟନ କଲେ 18,000 ଶ୍ଲୋକ କାହିଁ ଅଧ୍ୟୟନ କଲେ ସୁଖଦେବଙ୍କ ଆଗରେ ସୁଖଦେବ ମାନିଗଲେ ପୁରା ଭରି ସ୍ୱଭାବ ଭିତରେ ପରିନିଷ୍ଠ ବି ନୈଗଣ୍ୟ ଉତ୍ତମ ଶ୍ଲୋକ ଲୀଳୟା ମୋର ପରମାତ୍ମା ନିର୍ଗୁଣ ବ୍ରହ୍ମରେ ମୋର ପୁରା ନିଷ୍ଠା ଥିଲା କିନ୍ତୁ ମୋ ହୃଦୟଟାକୁ ଖିଚିକି ନେଇଗଲେ କିଏ ଉତ୍ତମ ଶ୍ଲୋକ ଲୀଳୟା ଭଗବାନ କୃଷ୍ଣଙ୍କର ଯେଉଁ ଲୀଳାଟା ମୋ ହୃଦୟକୁ ପୁରା ଟାଣିକି ନେଇଗଲା ମୁଁ ଛାଡ଼ିଦେଲି ସେ ବ୍ରହ୍ମଚିନ୍ତନ ଯଶିକି ଧ୍ୟାନ କରିବି ସେ ଖୁଣ୍ଟା ଥୁଣ୍ଟା ବର ଗଛ ଭଳିଆ ସବୁ ଫୋପାଡ଼ିଦେଲି ମୋ ହୃଦୟ ଆକର୍ଷିତ ହେଇଗଲା କୃଷ୍ଣଙ୍କ ରୂପକୁ ଦେଖି ଅଦିତବାନ ଯଥା ମୁଁ ସେଥିପାଇଁ ଏ କୃଷ୍ଣଙ୍କର ଲୀଳା ପ୍ରତି ମୋ ହୃଦୟ ଆକର୍ଷିତ ହେଇଗଲା ବୋଲି ମୁଁ ଏତେ ବଡ ଗ୍ରନ୍ଥକୁ ପଢ଼ିଲି ଯୋଗୀ କ'ଣ ପଢ଼ିବେ କ'ଣ ପଢ଼ିବେ ସେ ଅପାନ ଉଦାନ କ'ଣ ସେ 5-10 ସରିଲା ତାର ସରିଲା ତାପରେ ବସି ଶ୍ୱାସ ମାରୁଥା ନିଶ୍ୱାସ ନେଉଥା ସେ ତାର ସେ ସାଇକେଲ ପମ୍ପ ଭଳିଆ ତାର ଚଳୁ ତାପରେ କ'ଣ ହବ ତୋର ତୋର ଆଉ କ'ଣ ତୋର ରସ ଅଛି ବାପା ନିନ୍ଦା କରାଯାଉନି କି ଯୋଗୀ ତୁମେ ସେୟା ତୁମର ଏତିକି ହେଲା ପ୍ରୋସେସ ଆଉ କିଛି ନାହିଁ 8-9 କ'ଣ ଆସନ କ'ଣ ଆଗେ କ'ଣ ହେଟା ଜମ ନିୟମ ଆସନ ଏଇଗୁଡ଼ା ତୁମେ କରିଦେବ ଆଉ ସେ ଯୋଉ ଉତ୍ତାନ ଅପାନ ସେ 2-4-5-10 କରି ସରିଲା ତୁମ ପାଠ ଶେଷ ବାପା ଆଉ ମନ କ'ଣ ଆଉ ମନ କ'ଣ ମନ ହଉଛି ଗୋଟେ ରସିକ ତୁମର ରସ କୋଉଠୁ ଆଣିବ ମନଟା ରସିକ ନା ଆଉ ମନ ସବୁବେଳେ ଜାଣିବ ଗୋଟେ ଡ୍ରେସ ଚେଞ୍ଜ କରିବି ଖାଇବା ଚେଞ୍ଜ କରିବି ସ୍ଥାନ ଚେଞ୍ଜ କରିବି ମନଟା ସବୁବେଳେ ଚେଞ୍ଜେବୁଲ ସବୁବେଳେ ତାର ରସ ଚେଞ୍ଜ କାହିଁକି ଚାହୁଁଛି ତାର ଗୋଟେ ରସ ଦରକାର ମନର ଧର୍ମ ସେଇଟା ମନ ହଉଛି କାହାର ଅଂଶ ଭଗବାନଙ୍କର ଅଂଶ ନା ଇନ୍ଦ୍ରାଣ ମନସ୍ଚାସ୍ମି ଭଗବାନ ଯେଭଳି ରସ ମନଟା ଗୋଟେ ସେଭଳିଆ ହଉ ତାର ରସ ତୁ କୁ କାହାର ଗୋଟେ ନାତି ହେଇଥିବ ନାତିଟା ହେଲା ଯେ ମୋର ଗୋଟେ ନାତୁଣୀଟା ହେଲା ତୋର ନାତୁଣୀଟା କ'ଣ ଦରକାର କାରଣ ନାତୁଣୀ ହେଇଥିବ ମୋର ନାତି ଗୋଟେ ହେଲାନି ମନଟେ ରସିକ ବା ତାର ସବୁବେଳେ ଗୋଟେ ରସ ଦରକାର ସବୁବେଳେ ଗୋଟେ ଟେଷ୍ଟ ଦରକାର ଏଇ ଜ୍ଞାନୀ ଯୋଗୀ ଗୁଡ଼ାଙ୍କର କ'ଣ ଅଛି ଏଟା ଥୁଣ୍ଟା ବର ଗଛ ଯାହା ସିଏ ସୁସେୟା କିଛି ନାଇଁ ଖାଲି ଆରେ କ'ଣ ଏଇଟା ବସୁଛୁ ତୁ କ'ଣ ତୋର କ'ଣ ରସଟା ଅଛି ଆରେ କୃଷ୍ଣଙ୍କୁ ମୁଁ ସେବା କରିବି ଭଗବାନଙ୍କୁ ଦର୍ଶନ କରିବି ସେଟା ଭଗବାନଙ୍କ ଆଗରେ ଆଖି ବୁଝା ଯାଏ ନା ଭଗବାନଙ୍କ ଆଗରେ ଆଖି କେବେ ବୁଝାଯିବନି ଆମର ଏ ପ୍ରୋସେସ୍ ନୁହେଁ ଭଗବାନ କନ୍ଦର୍ପ କୋଉଠି କମନି ଭଗବାନ ଦର୍ଶନ କରିବୁ ନା ଆଖି କ'ଣ ବୁଝିବୁ ତୁମେ ଯାହାକୁ ଆଖି ବୁଝି ଯେଉଁ ରୂପଟାକୁ ହୃଦୟରେ ଚିନ୍ତା କରି ସେ ତୁମ ଆଖି ଆଗରେ ଅଛନ୍ତି ନା ଆଖିଟା ବନ୍ଦ କରିଦେଲେ ସେ ରୂପଟା ତୁମ ନାଚି ପଡ଼ୁଛି ଅଲଗା କିଛି ରୂପ ଆସୁଛି ଭଗବାନଙ୍କ ଆଗରେ ଆଖି ବୁଝିବ ଏଇଟା ଅପରାଧ ଆମେ ସବୁବେଳେ ଆଖି ଖୋଲିକି ସବୁବେଳେ ଭଗବାନ ଦର୍ଶନ କରିବା ପଡ଼େ ପ୍ରଭୁଙ୍କ ଆଗରେ କେବଳ ଆଖି ବନ୍ଦ କରାଯାଏ ନା ଭଗବାନ ଦର୍ଶନ କରିବା ନା ରୂପଟାକୁ ଆଜ୍ଞା ନିଜ କ'ଣ ସେ ଗୋଟେ କଳ୍ପନା ଗୋଟେ କଳ୍ପନା ରୂପକୁ ଆଉ ପରମାତ୍ମା ଏମିତି ଦେଇଥିଲେ ଯେମିତି ଦେଇଥିଲେ ସେ କ'ଣ ତାର ମନ କରୁଛ ତାର ମନ ରସ ଖୋଜୁଛି ନା ଭଗବାନ ଗୀତାରେ କହିଦେଲେ ନା କ୍ଲେଶ ଅଧିକର ସ୍ତରସ୍ତେ ସାମ ଅବ୍ୟକ୍ତ ଆସକ୍ତ ଚେତ ସାମ ଅବ୍ୟକ୍ତ ହି ଗତିର ଦୁଃଖ ଦେହ ପଦ୍ଭି ଅବାପ୍ୟତେ ମୋର ଜଣେ ମୁଁ ବିଶ୍ୱାସ ଦୁଇଟା ଭଗବାନ ପାଇବାର ଦୁଇଟା ରାସ୍ତା ଅଛି ମୋତେ ପାଇବାର ଦୁଇଟା ରାସ୍ତା ଅଛି ଗୋଟେ ସବିଶେଷ ପଥ ଗୋଟେ ନିର୍ବିଶେଷ ପଥ କିନ୍ତୁ ନିର୍ବିଶେଷ ପଥରେ ତ ପାଇଲେ ସେ ନିର୍ବିଶେଷ ବ୍ରହ୍ମରେ ଲୀନ ହେବେ କିନ୍ତୁ ସେ ସୁଖ ପାଇପାରିବେନି ମୋ ପାଖରେ ସାକ୍ଷାତ ଯେଉଁ ସ୍ୱର ପାଇକି ମୋ ସାଙ୍ଗେ ଲୀଳା କରିବା ଏଇଟା ହେଇପାରିବନି ଆଉ ସେ ପଥରେ କେତେ ଜଣ ପାଆନ୍ତି କରେ ନାହିଁ କ୍ଲେଶ ଅଧିକ ସ୍ତରସ୍ତେ ସାମ ବହୁତ କଷ୍ଟ ଅବ୍ୟକ୍ତ ଆସକ୍ତ ଚେତ ସାମ ଯେଉଁମାନେ ଅବ୍ୟକ୍ତ ରୂପ ପ୍ରତି ଭଗବାନ ନିରାକାର କାହିଁକି ସେ ତାଙ୍କ ପାଇଁ ତୁମେ ପା ଗୋଟେ ଆକାର ତୁମର ଗୋଟେ ସରଳ ଆକାର ଅଛି କି ନାହିଁ ତୁମେ ନିରାକାରକୁ ଚିନ୍ତା କରିପାରିବନି ତୁମକୁ ଗୋଟେ ଆକାର ଦରକାର ହେଲେ ଆକାର ସବୁବେଳେ ତୁମେ ଖୋଜୁଛ କେତେ ଦେହ ପଦବୀ ଅବାପ୍ୟତ ଯେ ଶରୀର ପାଇଛି ଗୋଟେ ଦେହଧାରୀ ପାଇଁ ନିର୍ବିକାର ଚିନ୍ତା କେବେ ହେଇପାରିବନି ତାକୁ ବହୁତ କଷ୍ଟ କେଉଁ ଯୋଗୀ ଗୋଟେ ହସିବାର ଦେଖିବନି କେଉଁ ଯୋଗୀ ଗୋଟେ ହସିକି ତା ଆନନ୍ଦ ଦେଖିବନି ସବୁବେଳେ ମନ ଶୁଖେଇକି ବସିଥିବ କିରେ ତୋର କ'ଣ ପୂଜାପତ୍ର ପଳେଇଛି କ'ଣ ତୋତେ ଘରଦ୍ୱାର ଛାଡ଼ିଦେ, ତୁ କାହିଁକି ଦୁଃଖରେ ତୋ ମନକୁ ରଖିଛୁ? ହେଲେ ରସ ମିଳିଲେ ନା କ'ଣ ତୋ ଲକ୍ଷ୍ୟ ଜୀବନର? ଜୀବନ ଲକ୍ଷ୍ୟଟା କ'ଣ? କ'ଣ ଜୀବନର ଲକ୍ଷ୍ୟ? ଯିଏ ମଦ ପିଉଛି ସିଏ ହସୁଛି, ଯିଏ ଦେଶ ସେବା କରୁଛି ହସୁଛି, ତୁମର ଆନନ୍ଦ ତୁମର ଦରକାର ନା? ତୁମେ ବ୍ରହ୍ମଙ୍କୁ, ତୁମେ ଯୋଉ ବ୍ରହ୍ମଙ୍କୁ ଚିନ୍ତା କରୁଥିବ, ଆନନ୍ଦ ଅଛି ନା ସେଠି? ଆନନ୍ଦ ଅଛି, ବ୍ରହ୍ମରେ ଆନନ୍ଦ ଅଛି, କିନ୍ତୁ ଆନନ୍ଦର ବୈଚିତ୍ରତା ନାହିଁ। ଏଥିପାଇଁ ସେ ଯୋଗୀମାନେ ଦୁଃଖୀ, ଜ୍ଞାନୀମାନେ ଦୁଃଖୀ। ଆନନ୍ଦ ଅଛି ଗୋଟିଏ ଖାଲି ଅନୁଭବ, ଆଉ ବୈଚିତ୍ର, ବୈଚିତ୍ର ମାନେ କ'ଣ? ଭେରାଇଟିଜ, ଭେରାଇଟିଜ ନାହିଁ। ତାଙ୍କର ଆନନ୍ଦର ଭେରାଇଟି ନାହିଁ, ଆମର ଆନନ୍ଦର ଭେରାଇଟି ଅଛି। କୀର୍ତ୍ତନ ଗୋଟେ ଆନନ୍ଦର, କଥା ଶୁଣିଲ ସେ ଗୋଟେ ଆନନ୍ଦ, ସେବା କରିବ ସେ ଗୋଟେ ଆନନ୍ଦ, ପ୍ରସାଦ ପାଇଲ ସେ ଗୋଟେ ଆନନ୍ଦ, ନଗର କୀର୍ତ୍ତନ କଲ ସେ ଗୋଟେ ଆନନ୍ଦ। ଏ ଭେରାଇଟିଜ ଅଛି, ସେବା କରିବା, ବିଭିନ୍ନ ଭକ୍ତି ଯୋଗ, ଏଥିପାଇଁ ବହୁତ ପ୍ରକାର ଆନନ୍ଦ ରହିଛି। ଅଜ୍ଞାନୀ ଯୋଗୀମାନଙ୍କର ପନ୍ଥାରେ କିଛି ନାହିଁ, ସେଥିପାଇଁ ସେ କାଟିଦେଲେ ସୁଖଦେବ ଗୋସ୍ୱାମୀ, ନାୟମ ସୁଖ ଆପା ଭଗବାନ, ନାୟଂ ସୁଭା, ନାୟଂ ସୁଭା, ନାୟମ ସୁଖାପା ଭଗବାନ। ଦେହୀ ନାମ ଗୋପିକା ସୁତ, ଗୋପୀଙ୍କର, ଯଶୋଦାଙ୍କର ଯେଉଁ ପୁତ୍ର, ଇଏ ଦେହୀମାନଙ୍କ ପାଇଁ, ଦେହ ଅଭିମାନ ଯେଉଁମାନଙ୍କ ପାଇଁ ସେତିକି ସୁଖ ଦିଅନ୍ତିନି। ଆଉ କାହା ପାଇଁ କହିଲେ, ଜ୍ଞାନୀ ନାମ ଆତ୍ମଭୂତାନାମ, ଜ୍ଞାନୀମାନଙ୍କ ପାଇଁ ଆଉ ଆତ୍ମତତ୍ଵବିତ ମାନଙ୍କ ପାଇଁ ବି ଏଇ କହିଲେ, ଯଥା ଭକ୍ତି ମତା ଆମେହ, ମୋର ମତ ମୁଁ କହୁଛି, ସୁଖଦେବ କହୁଛନ୍ତି, ସେ ଜ୍ଞାନୀ, ଏକ ନମ୍ବର ଜ୍ଞାନୀ ଆଜି ପରୀକ୍ଷିତଙ୍କୁ କହୁଛନ୍ତି, ଭକ୍ତିମାନ ବ୍ୟକ୍ତିମାନଙ୍କ ପାଇଁ, ଯେମିତି ଭଗବାନ ସୁଲଭ ଏମାନଙ୍କ ପାଇଁ ନୁହନ୍ତି, ଏମାନେ ଦୁର୍ଲଭ। ଆଉ ଭଗବାନ ଗୀତାରେ ବି ସେଇଟା କହିଦେଲେ, ବହୁତ କଷ୍ଟ ଦେହ ଧାରଣ କରିଥିବା ବ୍ୟକ୍ତି ସେ ନିର୍ବିଶେଷ ବ୍ରହ୍ମକୁ ଚିନ୍ତା କରିବ ନାହିଁ, ତାକୁ ଆମର ଯୋଉ ରହିଲା, ଆମର ସବୁ ଭେରାଇଟି ରସ, ରସର ପଥରଟା, ଏତେ ନିରାଶ ନାହିଁ, ଶୁଷ୍କ ନାହିଁ, ଗୋଟେ ଶୁଷ୍କ ମନୋଭାବ ନାହିଁ, ସବୁବେଳେ ମାନେ ଗୋଟେ ଭାରାକ୍ରାନ୍ତ ଜୀବନ, ଜ୍ଞାନୀ ଯୋଗୀଙ୍କର ଗୋଟେ ଭାରାକ୍ରାନ୍ତ ଜୀବନ, ମୋର ସିଦ୍ଧି ମିଳିବ କେବେ? କେବେ ଭଗବାନ ଯୋଗୀଙ୍କୁ କେବେ ନିର୍ଭୟ ଦେଇନାହାନ୍ତି, କେବେ ଜ୍ଞାନୀକି ନିର୍ଭୟ ଦେଇନାହାନ୍ତି। ଜ୍ଞାନୀ ପଡ଼ିଗଲା ମାନେ ଥରେ କ'ଣ କରିବାକୁ ପଡ଼ିବ? ମୂଳରୁ, ଓଡ଼ିଆରେ କୁହାହେବେ, ଦାସ ଆଇଲେ ମୂଳରୁ ଗା, ଜାଣିଛ ନା ନାହିଁ? କ'ଣ କରି ତୁ ତ ବସି ଢୋଳେଇବୁ, ତୁ କ'ଣଟା ଜାଣିବୁ? ଦାସ ଆଇଲେ ମୂଳରୁ ଗା, କ'ଣ ଜାଣିଛୁ? ହଁ ଜାଣିନ, ସେ ସାର୍ମାନେ ସବୁ କୁହନ୍ତି, ପରୀକ୍ଷାରେ ଫେଲ୍ ହେଇଗଲୁ, ଫେଲ୍ ହେଲା ପରେ କହିଦେବୁ ଦାସ ଆଇଲେ ମୂଳରୁ ଗା, ଫୁଣି ତୁ ସେ ପରୀକ୍ଷା ଫେଲ୍ ହେଲେ କ'ଣ କରିବୁ? ପୁଣି ବର୍ଷେ ବସିଲୁ, ବର୍ଷେ ବସିକି ପୁଣି ସେଇଆ ପଡ଼ିବ ଆଉ କ'ଣ? ଅଷ୍ଟମ ଶ୍ରେଣୀ ଦାସ ଆଇଲୁ ମୂଳରୁ ଗାଁ ବାପା, ଜ୍ଞାନୀ ବାବା ସେୟା, ଯୋଗୀ ଗୁଡ଼ା ସେୟା, ଯୋଗୀ ଦେଲେ ଫଳ ନେଇଗଲା, ପୁଣି କ'ଣ କରିବ? ପୁଣି ସେ ଜମ ନିୟମ ଆସନ ପ୍ରାଣାୟାମ, ପୁଣି ସମାଧି ସ୍ଥିତି ଯାଇପାରୁ ନା, ପୁଣି ମୂଳରୁ ଗାଇବୁ ରେ ବାପା, ପୁଣି ମୂଳରୁ ଗା ପାଠ ପଢ, ଭକ୍ତର ତା ନାହିଁ। ସେଥିପାଇଁ ଭଗବାନ କହିଦେଲେ, ସ୍ୱଳ୍ପସ୍ୟ ପେଶ୍ୟ ଧର୍ମସ୍ୟ ତ୍ରାୟ ଏତେ ମହତ ଭୟ, ଭକ୍ତି ଜୀବନ ଏତିକି ଲାଭ, ଯଦି ଏ ଜନ୍ମ ଆମର କମ୍ପ୍ଲିଟ୍ ନ ହୋଇପାରିଲା, ଆମେ ଯେତିକି 30% କରିଛେ 20% କରୁଛେ ନେକ୍ସଟ ଲାଇଫ୍ଟା, ଯୋଗୀ ସେଇଟା ଚାନ୍ସ ପାଇବେନି ନାହିଁ। ସେ ଯୋଉଠି ଯିବ ନେକ୍ସଟ ଲାଇଫ୍ରେ, ଯଦି ବି ତାର ପାଏସ୍ ହିସାବରେ କେଉଁଠି ଜନ୍ମ ହେଲା, ପୁଣି ମୂଳରୁ ତାର ଷ୍ଟାର୍ଟ କରିବ, ପୁଣି ସେଇ ଯୋଗ ଆସନ କରିକି ପୁଣି ବିଡ଼ି ମୋଡ଼ି ହେଇକି ତାର ଷ୍ଟାର୍ଟ କରିବ। ଆମର ସେଇଟା ନାହିଁ, ଆମର 30% କରିଦେଇଛେ, 30% ପୁଣି ଷ୍ଟାର୍ଟ ହବ 40%। ସେଦିନ ଦେଖୁନା, ଯେଉଁମାନେ ନୂଆ ଆସୁଛନ୍ତି, କେତେ କେତେ ଦେଖିବେ ନୂଆ ପିଲା ଆସୁଛନ୍ତି, ଫଟାଫଟ 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 ସେମାନଙ୍କର ସବୁ ତାର ନିଷ୍ଠା ଆସିଯାଉଛି, ଭଲ ଭଜନ କରୁଛନ୍ତି, ସ୍ଥିର ହେଇଛନ୍ତି, କାହିଁକି ଏଇଟା ନା ପୂର୍ବରୁ ତାଙ୍କର ସୁବୃଦ୍ଧିରା ଅଛି, ସେ 30% 40% କମ୍ପ୍ଲିଟ୍ କରିଛନ୍ତି, ସେ ସେଇଠୁ ଷ୍ଟାର୍ଟ କରିବେ। ଆଉ ଜଣକୁ ବୁଝେଇ ବୁଝେଇ ତାକୁ ବିଶ୍ୱାସ ଟିକେ କରେ, ନା ମୁଁ ଭଲ ତ ଲାଗୁନି ନାମଟା, ଆଉ ଭାଗବତ ପଢ଼ିବାକୁ ଇଚ୍ଛା ହେଉନି, ଆଉ କାହିଁକି ଏଇଟା ହେଉଛି ତାର ତାର ପୂର୍ବର ପରସେଣ୍ଟଟା ନାହିଁ, ତାକୁ ରୁଚି ଲାଗିବନି। ଆଉ ଏ ଜନ୍ମରେ ଷ୍ଟାର୍ଟ କରୁଛି ସିଏ, ଯୋଉ ଜନ୍ମରେ ତ ଗୋଟେ ଷ୍ଟାର୍ଟ କରିବ ନା, ଆଉ ଏ ଜନ୍ମରେ ସେ ଷ୍ଟାର୍ଟ କରୁଛି, ତାକୁ ଏଇଟା ଭଲ ଲାଗୁନି, ଆଉ ସେ ଠେଲି ପେଲି ଖାଲି ଆମେ ସେଠି ଛାଡ଼ିଦେଲା, ତୁଳସୀ ଟିକେ ତୁଳସୀ ମାଳି ପକେଇଦେଲେ, ଆଉ ସବୁ ଖାଲି ସିଏ ଧଣ୍ଡ ଧଣ୍ଡ ଯେମିତି ଧଣ୍ଡ ସାପ ଗିଳେନି କାହାକୁ ବେଙ୍ଗକୁ, ସେ ଯେମିତି ଭିଡ଼ି ମୋଡ଼ି ହେଇକି ସେ ଗଛର ମୋଡ଼ି ହେଇକି ତାକୁ ଭାଙ୍ଗିକି ସେ କେମିତି ହଜମ କରେଇବ, ସେଭଳିଆ ତାକୁ ଲାଗିବ, କାହିଁକି ତାକୁ କିଛି ଗୋଟେ ଉତ୍ସାହ ଲାଗିବନି। ସଂସାର କାମ କଲାବେଳକୁ ଭଲ ଲାଗିବ, ଠାକୁର କାମ ଗୋଟେ ଭକ୍ତି କରିବା ଜପ କରିବା ମାନେ ତାକୁ ବଡ଼ କଷ୍ଟ, କାହିଁକି ଏଟା ତାର ହେଉଛି ନା ସୁକୃତିରା ପୂର୍ବରେ ନାହିଁ, ଏଇ ଜନ୍ମରେ ଷ୍ଟାର୍ଟ କରୁଛି, ତାକୁ କିଛି ଲସ୍ ବି କିଛି ନାହିଁ, ଯେତିକି ବାଟ ଗଲାଗଲା ପୁଣି ନେକ୍ସଟ ଲାଇଫ୍ରେ ପୁଣି ଷ୍ଟାର୍ଟ କରିବ। ଜ୍ଞାନ ଯୋଗର ଏଟା ନାହିଁ, ଭକ୍ତି ଯୋଗର ଏଟା, କର୍ମର ନାହିଁ କି ଜ୍ଞାନର ନାହିଁ କି ଯୋଗର ନାହିଁ। ସେଥିପାଇଁ ଏଠି କହିଥିଲେ, ନାୟମ ସୁଖାପା ଭଗବାନ, ଦେହୀନାମ ଗୋପିକା ସୁତ, ଜ୍ଞାନୀନାମ ଆତ୍ମଭୂତାନାମ ଯଥା ଭକ୍ତି ମତା ଆମ୍ୟ। ଦେଖ ଦେଖ ତୁମେ ପରୀକ୍ଷିତ, ଦେଖ ଆଜି ଜଗତର ତ୍ରିଜଗତର କର୍ତ୍ତା ଭଗବାନ କୃଷ୍ଣଙ୍କ ଯଶୋଦା ବାନ୍ଧିଦେଲେ। କେବେ ବି ଜ୍ଞାନୀ ଯୋଗୀ ଏଇଟା କରିପାରିବେନି। ବ୍ରହ୍ମା ଶିବ ଲକ୍ଷ୍ମୀଙ୍କୁ କାଟିଦେଲେ, ଦେହାଭିମାନୀଙ୍କୁ, ଜ୍ଞାନୀଙ୍କୁ, ଯୋଗୀକୁ, ସମସ୍ତଙ୍କୁ କାଟିଦେଲେ ଭକ୍ତିମାନ ପାଇଁ। ଭଗବାନ ରହୁଛନ୍ତି ରସିକ, ତୁମେ ରସିକ ହେଇପାରିଲେ, ତାଙ୍କୁ ରସ ଦେଇପାରିଲେ ତୁମେ ତାଙ୍କ ପାଖକୁ ଯାଇପାରିବ। ତୁମ ଉପରେ ଦେବେ କି? ଏବେ ବେତାଳି ହେଲେ କୋଉଡ଼ାଙ୍କୁ ତୁମେ ଉପରେ ଦେବ? ତୁମେ ଯିଏ ରସିକ ଯିଏ ଗୀତ ଫିତ ସବୁ ଗାଉଥିବେ, ମୃଦ ମୃତ ବୋଧ, ତୁମେ ହେଠି ଯାଇ ଗୋଟେ ଢଡ଼ା ବାଡ଼େଇ ପକେଇବ ସେ ତାଳଟା ମିଳିଲାନି ରସିକ ନା? ଏତେ ଗୁଡ଼େ ଆପଣ କୀର୍ତ୍ତନ କରିଦେବେ, ଆଉ ଗୋଟେ ଗୋଟେ ବେତାଳ କିଏ ଗାଇଦେବ, ତମ ମୁଣ୍ଡ ପୁରା ପିନ୍ଧିବ, ଆରେ କଣ ଏଇଟା କି ଏମିତି କଣ ଗୋଟେ ଗାଇଲା, ଗୋଟେ ରସଟା ଭଙ୍ଗ ହେଇଯାଉଛି ନା? ଆମର ଆମର ବା ପାଠ ପ୍ରବଚନଟା ବି ସେଇ ସେୟା, ଆମର ବିଗ୍ରହ ଶୈଳୀ ବି ସେୟା। ଆମେ ସେମିତି ଗୋଟେ ଯେମିତି କର୍ମକାଣ୍ଡ ମନ୍ଦିର କଣ, ସେ ରାଧାକୃଷ୍ଣ, ସେ ଆଖଣ୍ଡମଣି, ସେ ବାବା ବାବା ଆଖଣ୍ଡମଣି, ମା ତାରିଣୀ, ଜଗନ୍ନାଥ, ସେ ଦେଖିବ ସେ ପୁରା ସେ ଫଟୋ ମାନେ ସେ ଘର ସାରା କଣ ଦେବାଦେବୀ ଡିଆ ମାରୁଛନ୍ତି କି, ମୂଷା ଡିଆ ମାରିଲା ଭଳିଆ କିରେ, କଣ ଏତେ ଭରି କରୁଛ, ଇଏ କଣ ଇଏ କିଛି ତାର କିଛି ନଥିବ। ଏଠି ସିନ୍ଦୁରମାର ହେଇଥିବ, ସେଠି ସେଠି କି ଫୁଲ, ଏଠି ଗେଣ୍ଡୁ ଫୁଲକୁ, ସେଠି ହଉଛି କନିଅର ଫୁଲ ଶିବଙ୍କ ଉପରେ, ସେଠି ମନ୍ଦାର ଫୁଲ, ସେଠି କିରେ କଣ, ଏଠି ଗୋଟେ ମ୍ୟାଜିକ ହଉଛି କାହିଁକି ତାଙ୍କର ବିଚାର, ତାଙ୍କର ଏସବୁ ବିଚାରଟା କଣ, ତା ରସଗତ କିଛି କିଛି ରସ ନାହିଁ, ରସ କିଛି ଗୋଟେ ନାହିଁ। ଆଗରୁ ସବୁ ରସିକା ଲୋକ ଥିଲା, ଏବେ କଣ ରସିକା ଅଛି ନା, ଏଇଟା କିଛି ନାହିଁ, ଏଡ଼ାଙ୍କର ମୁଁ ଟୋଟାଲ ଜାଣିବାରେ ମାନେ କିଛି ରସ ଏମାନଙ୍କର। ଆଗରେ ଲୋକମାନଙ୍କ ରସ ସବୁ ଥିଲା, ତାଙ୍କର ଡ୍ରେସ ଗୋଟିଏ ହ୍ୱାଇଟ ଡ୍ରେସ, ଯିଏ ପିନ୍ଧିବ ସବୁବେଳେ ଜୀବନର ହ୍ୱାଇଟ ଡ୍ରେସ ପିନ୍ଧିବ, ତାଙ୍କର ସବୁ ରସ ଥିଲା, ଏଇଟା ଖାଇବେ, ଏମିତି ଚାଲିବେ, ଏମିତି ସେଇ ସାଇକେଲ ପିନ୍ଧିବେ, ତାଙ୍କର ଭାରି ତାଙ୍କର ସବୁ ଭାରି ଇଏ ଛୋଟ ବେଳେ ସବୁ ଏଇ କୁଣ୍ଡାନ୍ତି, ଏଇଟା ଏଇଟା କୋଉ ପଟରୁ କୁଣ୍ଡାନ୍ତି, ସମସ୍ତେ ପ୍ରାୟ ବାହା ପଟରୁ କୁଣ୍ଡାନ୍ତି, ସ୍ତ୍ରୀ ଲୋକମାନେ ଡାଣ ପଟରୁ କୁଣ୍ଡାନ୍ତି, ଝିଅମାନେ ସବୁ ଟିକେ ଟିକେ ନା, ଗୋଟେ ଗୋଟେ ପିଲା ଥିଲେ ଡାହାଣ ପଟରୁ କୁଣ୍ଡେ, ତାକୁ ଯେତେ ବୁଲେଇଲେ ବି ତାକୁ କହିବେ ତାକୁ ଡାହାଣ ପଟରୁ ନା, ନାଇଁ ମୋର ଡାହାଣ ପଟରୁ ମୁଁ କାଟିବି, ଏଇଟା କଣ କହୁଛି ଏଟାକୁ ନା ନା ସୁନ୍ଦର କାହିଁ ହବ ସୂତାନି, ମୋର ଡାହାଣ ପଟରୁ ମୁଁ କାଟିବି, ତାକୁ ଯେତେ କହିଲେ ହବନି। ଛୁଆମାନେ ଛୁଆ ବେଳେ ସବୁ ଆମର ମୁଁ ଜାଣିଛି ନା, ମୋର ସବୁ ମନର ଅଛି, ସବୁ ମନର ଅଛି, ତାକୁ ଜଣେ ନଛନ୍ତି ଖାଲି କଲରକୁ ମୋଡ଼ିବେ, ଏମିତି କଲର ଡାହାଣ ହାତରେ ଖଣ୍ଡା ପିନ୍ଧିବେ, କଲରକୁ ଟେକିବେ, ଗୋଟେ ଗୋଟେ ଖାଲି କଲର ଟେକିବେ, ତୁ କଲରଟା କାହିଁ ଟେକୁଛୁ, ଯେତେ ତୁମେ କୁହ ଶିଖ ନା ମୋର କଲର ଟେକିବି, ଆଉ ଗୋଟେ ଥିବେ ଫୁଲ ବଟମ ଏମିତି ପିନ୍ଧିବେ, ଫୁଲ ବଟମ ଏମିତି ମାରିଦେଇଥିବେ ଭଗବାନ, କି ତାଙ୍କର ସବୁ ଗୋଟେ ରସ, ତାଙ୍କର ଜୀବନ ପର୍ଯ୍ୟନ୍ତ ସେମାନେ ବୁଢା ହେଇଯିବା ପର୍ଯ୍ୟନ୍ତ ତାଙ୍କର ଗୋଟେ ରସ ଥିବ, ହଁ ଆଉ ପାନୀୟ ଥିବ, ତାଙ୍କର ପର୍ସ ଥିବ, ସବୁ ତାଙ୍କ ସବୁ ଥାଏ। ଆଜିକାଲି କିଛି ନାହିଁ, ଆଜିକାଲି ଗୁଡାକ କିଛି ନାହିଁ, ଆଉ ମରୁଛନ୍ତି ଚିନ୍ତାରେ ମରିଯାଉଛନ୍ତି, ରସ କଣ ଗୋଟେ, ଆଜି ଗୋଟେ ରସ କିଛି ନାହିଁ, ହେ କୋଉଠି ରସ କଣ, କୁଆଡ଼େ ଗଲେ ଗୋଟେ ଗାଡ଼ ଚାଲ, ହଁ ନା ତୁ ଦେଖିକି ଖା ପିଇ ଦେଇକି ପଳେଇ ଆସିଲି ଶୋଇଲା, ତାପରେ ଆଇଲେ ଘରେ କରେ ମୁହଁ ହାଣ୍ଡି କରି ଇଏ ବସିଥିବ ସିଆଡ଼େ, ସିଏ ବସିଥିବ ସିଆଡ଼େ, କିଛି ରସ ଅଛି ଆଙ୍କର କିଛି ନାହିଁ, ଇଏ ଭଗବତ ରସ କଣ ପାଇବେ, ଆଉ ଭଗବାନଙ୍କ ପାଖ ଯୋଉ ମାନେ ସେମାନେ ସବୁ ରସିକ, ଆମର ଏ ଧାରଟା ପୁରା ରସିକ ନା, ଆମର ବିଗ୍ରହ ବି ସେମିତି କହୁଥିଲେ ନା, ବିଗ୍ରହ ନା ବିଗ୍ରହ ଏମିତି ସେମିତି ରହିପାରିବେନି, କେଉଁ ବିଗ୍ରହ କେମିତି ରହିବେ ପାଖରେ ରହିବେ, ଆମ ରସର ରସ ଭଙ୍ଗ ହେଇଯିବ, ମହାପ୍ରଭୁ ବିରହରେ ରହିଲେ, ମହାପ୍ରଭୁଙ୍କ ପାଖରେ ସେ ଗୋଟିଏ ଜାଗାରେ ଆମେ ରାଧାକୃଷ୍ଣ ରଖିପାରିବେନି, ତାଙ୍କ ଭିତରେ ପରଦା ରହିବ, ଆମେ ଦୁଇ ଭାବରେ ଦୁଇ ଜଣଙ୍କୁ ପ୍ରଣାମ କରିବା, ଆମେ ସେମିତି ସାଙ୍ଗେ ସାଙ୍ଗେ ରଖିପାରିବାନି, ଜଗନ୍ନାଥଙ୍କ ପାଖରେ ରାଧାକୃଷ୍ଣଙ୍କୁ ଆମେ ସେମିତି ରଖିପାରିବାନି, କାହିଁକି ଇଏ ମିଳନ ତତ୍ଵ, ସେ ବିରହ ତତ୍ଵ, କୃଷ୍ଣ ବିରହରେ ରହୁଛନ୍ତି, ଦେଖୁଛ ଆମ ଭୁବନେଶ୍ୱର ଅଲ୍ଟର ସବୁ ଅଲଗା ରହିଛି, ପ୍ରଭୁ ସବୁ ଅଲ୍ଟର କରୁଛନ୍ତି, କୃଷ୍ଣ ବଳରାମ ସିଏ ତାଙ୍କ ରସ ଅଲଗା, ରାଧାଶ୍ୟାମ ସୁନ୍ଦର ତାଙ୍କ ରସ ଅଲଗା, ଗୌରନିତାଇ ତାଙ୍କ ରସ ଅଲଗା, ଏସବୁ ରସ ଜିନିଷ ନା ଆମର, ଆଉ ଶାସ୍ତ୍ର ପ୍ରବଚନ ଦେବା, ଗୀତ ଗାଇବା, ଆମର କାହିଁ ସବୁ ସ୍ୱର ସ୍ପେସିଫିକ ସ୍ୱର ରଖାଯାଇଛି, ଏଇ ସ୍ୱର ସେ ସ୍ୱର ସେଇ ଉଦ୍ଦୀପନାଟା ଆସିବ, ଏ ବିଷୟରେ ସବୁ ସ୍ୱର ସବୁ ଚେଞ୍ଜ କରିଦେଉଛନ୍ତି, ନାଇଁ ଏମିତି ତୁମେ ସ୍ୱର ଚେଞ୍ଜ କରିପାରିବନି, ଏଇ ତମ ରାଷ୍ଟ୍ରକମ କ'ଣ ମେଲୋଡ଼ି ଏଟା ଗୋଟେ ନୁହେଁ, ତୁମେ ଯେକୌଣସି ସ୍ୱରରେ ତୁମେ ଗାଇଦେବ ନାଇଁ, ଏଇଟା ଆମର ସମଙ୍ଗ ହବ, ପ୍ରଭୁ ସେ ମନା କରିଛନ୍ତି, ସ୍ପେସିଫିକ ଟ୍ୟୁନ୍ ଦେଇଯାଇଛି, ତୁମେ ଏଇ ସ୍ୱର ସବୁ ଗାଇବ, ଅଲଗା ସ୍ୱର ଆଜିକାଲି ସବୁ ଗୋଟେ ବାହାର କରିଦେଉଛନ୍ତି ସବୁ ନୂଆ ନୂଆ ଟ୍ୟୁନ୍, ନାଇଁ ଏଇଟା ତୁମେ ଆଡପ୍ଟ ନୁହେଁ ଆମ ସିଷ୍ଟମରେ, ତୋ ରସ ଆସୁଛି କେବେ ହୃଦୟ ରସ ଆସିବନି, ଦେଖ ତୁମେ ଟ୍ରାଡିସନାଲ ସ୍ୱରକୁ ଛାଡ଼ିଦିଅ, ହରିହର ଆୟ ନମ, କୃଷ୍ଣ ଯାଦବ ଆୟ ନମ, ଜୟ ଜୟ ରାଧା, ତୁମେ ତାକୁ ଛାଡ଼ିଦିଅ, ତୁମେ ଗୋଟେ ନୂଆ ସ୍ୱରରେ ଗାଅ, କେବେ ତୁମ ହୃଦୟ ରସ ଆସିବନି, ସେ ଖାଲି ଢୋଲ ବଜେଇ ଖାଲି ନାଚିବ ଲୋକଙ୍କ ଆଗରେ, ଖାଲି ଢୋଲ ଯୋଉ ଡବ 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 ପିଟିବ ଲୋକଙ୍କ ଆଗରେ ଡେଇଁବ, ଖାଲି ହୃଦୟ ରସ କିଛି ଆସିବନି, କେବେ ଭକ୍ତି ଆସିବନି, ପ୍ରାଚୀନ ସ୍ୱର ପ୍ରାଚୀନ ଯୋଉ ଜିନିଷ ରହିଛି ଦେଖୁନାହାନ୍ତି, ମୁଁ କେତେ ଫିଲ୍ମ ଗୀତ ନା କଣ ହେଟା, ସରି, ଓଡ଼ିଆ ଭଜନ ଆଉ ଫିଲ୍ମ ଗୀତ, ସେ ନୂଆ ଆକ୍ଟର ଆସୁଛନ୍ତି କି ତାଙ୍କ ସ୍ୱରରେ ଗାଉଛନ୍ତି, ଦେଖୁନାହାନ୍ତି ଲତା ମଞ୍ଜେସ୍କର ତା ଯୋଉ ଗୀତ ଗୁଡାକ, ତା ଟ୍ୟୁନ୍ ବର୍ତ୍ତମାନ ଯିଏ ଗାଉଛି ଗୋଟେ, ସେ ସେଇ ଗୀତକୁ ସେଇ ଟ୍ୟୁନ୍ରେ ଗାଉଛି, ଭିକାରୀ ବଡ଼ ଟ୍ୟୁନ୍ଟାକୁ ଦେଖନ୍ତୁ ଭଜନ ଗୁଡାକୁ, ସେମାନେ ଆଉ ଗୋଟେ ଲୋକ ଗାଉଛି, ନିମାଇ ହରିଚନ୍ଦନ ତା ଭଜନଟାକୁ ଆଉ ଜଣେ ଲୋକ ଗାଉଛି, କିନ୍ତୁ ସେଇ ଟ୍ୟୁନିଂ ସେଇ ଲୟ ସେଟା ଚେଞ୍ଜ କରିହବନି। ଜଗନ୍ନାଥ କିଛି ମାଗୁ ନାହିଁ ତତେ, ତୁମେ ହଜାର ସ୍ୱର ଗାଇଲେ ଦେଖିକି ତାଙ୍କ ସ୍ୱର ଯେତେ ସମାନ ହବ, ସେଇ ସ୍ୱର ତୁମେ ଗାଇବାକୁ ପଡ଼ିବ, ତା ତୁମ ହୃଦୟରେ ଭାବ ଆସିବ। ନୀଳ ଚକ୍ରେ ହଉ ଦେଖ ଉଡୁଛି, ମାନେ ସେ ଯୋଉ ସବୁ ଗାଇଛନ୍ତି ତାଙ୍କୁ ସେଇ ସ୍ୱରରେ, ତୁମେ ଅଲଗା ସ୍ୱର ଗାଇପାର, ଭାବ ଆସିବନି। ଏଇଟା ରସ ଜିନିଷ ପା, ସବୁ ଏତେ ପ୍ରକାର ରୋଷେଇ କରିକି ଭଗବାନଙ୍କୁ ଦବା, ଏତେ ଉତ୍ସବ ଭଗବାନଙ୍କର ନୃତ୍ୟ କରିବା, ଭଗବାନଙ୍କୁ ସଜେଇବା, ଏଇଟା କାହିଁକି ସବୁ ରସ ସବୁ ଏଇଟା। ଆଉ ଜ୍ଞାନୀ ଯୋଗୀ ଗୁଡ଼ା କୋଉଠୁ ପାଇବେ, ତାଙ୍କ ହୃଦୟରେ କିଛି ନାହିଁ, ସେଥିପାଇଁ ମନା କରିଦେଲେ। ଆମର ଏଇଟା ସବୁ ଆମର ଯୋଉ ଗୋଡ଼ି ବୈଷ୍ଣବର ଯୋଉ ଧାରା ଗୁଡ଼ିକ ରହିଛି ସବୁ ରସ ଉଦ୍ଦୀପକ ଜିନିଷ, ଗୋଟେ ରସିକ ହବାକୁ ପଡ଼େ ଭଗବାନ, ଭଗବାନ ଯେମିତି ଗୋଟେ ରସିକ ଲୋକ, ଦେଖୁନା ତା ଘରଟା କି ସଜଉଛି, ସିଏ ତା ଘର, ତା ପାର୍କ, ତା ଗେଟ୍ ସବୁ ସଜେଇକି ରଖିଛି, କାରଣ ତାର ଭଗବାନ ସେଭଳି ଭଗବାନ ପାଇଁ ସବୁ। ଆଉ ନହେଲେ ତୁମେ କୃଷ୍ଣ ପାଖକୁ ଯିବ କେମିତି, କୃଷ୍ଣ ହଉଛନ୍ତି ଏକ ନମ୍ବର ରସିକ, ଆଉ ତୁମେ ବେରସିକି ଆଡ଼େ ମୁହଁ ଶୁଖେଇ ବସିଥିବ, ମାରିବେ ଏଠି ଢୋକିଣି ଗୋଟେ ଚାପଡ଼ା ଯେ, ତୁମେ ତୁମେ ପଶିପାରିବୁନି ଆଗେ, ଆଉ ଗେଟ୍କୁ ତୁମେ ଛାଡ଼ିବି ଗେଟ୍ କୁଆଡ଼େ ଆସିଛି, ଏଇଟା ମୁହଁ ମୁହଁ ଶୁଖେଇକି ଏଇଟା ଆସିଛି, ଏଇଟା ବିକଳିଆ ଭଳିଆ ଏଠେଲି ଦିଅ ବାହାର କର, ତୁମେ ସେମିତି ଯାଇପାରିବନି ଭଗବାନ ପାଖକୁ। ଭଗବାନ ପାଖକୁ ଯିଏ ଯିବେ ପୁରା ଆନନ୍ଦମୟ, ସେ ରସରେ ପୁରା ତାଙ୍କ ହୃଦୟ ଉତ୍ଫୁଲ୍ଲ, ସେ ଆଗେ ତା ପ୍ରେମ ପାଇଲେ, ସେ ଲେଖିଲେନି ଭକ୍ତରେ ନାଚାଏ ନାମ ପ୍ରେମରେ ନାଚାଏ ଆପଣ ନାଚାଏ ପ୍ରେମ, ସେ ତିନି ଠା ଏମିତି ଅଛି। ପ୍ରେମ ପାଇଗଲା ପରେ ନିଜେ ଭକ୍ତ ନାଚିବ, ନାମ ନାଚିବ, ପ୍ରେମ ନାଚିବ, ପୁରା ଆନନ୍ଦମୟ ଜିନିଷ, ସେଠି ହେଟା ଚିନ୍ତା ନାହିଁ। ଆମେ ଏବେ କ'ଣ, ଆମେ ଯଦି ବକ୍ସୁତ ଭକ୍ତି ପାଇନି, ମୋ ଭବିଷ୍ୟତ କ'ଣ ହବ, କେଉଁଠି ରହିବି ରେ, କେଉଁଠି ଖାଇବି ରେ, କେମିତି କ'ଣ ହବ ରେ, ଭଗବାନ ପାଇବି କି ନାହିଁ, ମୋର କ'ଣ, ଖାଲି ଗୋଟେ ଚିନ୍ତା ଭବିଷ୍ୟତ ରହୁଛି, ଗୋଟେ ଆନନ୍ଦ ରହୁଛି କି, ଗୋଟେ ଆନନ୍ଦ ରହୁଛି, ଗୋଟେ ଛୋଟ ଛୁଆ ଛାଡ଼ି ଦେଉଛନ୍ତି, ଛାଡ଼ିଦେବ ସେ ମାରିବ ଡିଆଁ ଡୁହା ଡିଆଁ, ତାର କ'ଣ ଆନନ୍ଦ ପୁରା ଆସୁଛି, ତା ଦୁଃଖ କିଛି ଲାଗୁନି। ଜଣେ ଭଗବତ ଅନୁଭବ ପୁରୁଷ, ଯିଏ ରସ ଅନୁଭବ, ଯିଏ ଭଗବତ କୃପା ପ୍ରାପ୍ତ, ତାକୁ କିଛି ନାହିଁ ସଂସାର, ଯେମିତି ପ୍ରଭୁବାଜି ମହାରାଜ କୁଆଡ଼େ ଯାଉଛନ୍ତି, ସବୁ ଜିନିଷ କେଉଁଠି ତାଙ୍କୁ, ନା ଲଣ୍ଡନ, ନା ଫ୍ରାନ୍ସ, ନା ଆମେରିକା, ନା ବୃନ୍ଦାବନ, ନା ମାୟାପୁର, ଯେଉଁଠି ବସୁଥିଲେ ସେ ଚାଲୁଥିଲେ, ରସ ହୃଦୟରେ ଚାଲି ଆସିଛି ନା, ଭଗବାନଙ୍କ ନିଜ ଲୋକ ନା। ଆଉ ତୁମେ ଏଇ ହଡ଼ା ବଳଦ ନାଞ୍ଜ ମଡ଼ିଲା ଭଳିଆ ବର୍ତ୍ତମାନ ତୁ କାହାକୁ ଯାହା ଏଇଟା କରିବୁ ରେ, ସେ ଠେଲି ପେଲି ହଡ଼ା ବଳଦ, ହଡ଼ା ବଳଦ ହଳ କଲେ, ହଳ ବଳଦ ହଳ କରେ ଜାଣିବୁ, ଦେଖିବ ନାଞ୍ଜକୁ ମୋଡ଼ି ମୋଡ଼ି, ତମ ଅବସ୍ଥା ଖାଇଲେ ହେଇଯିବ, ସେ ବଳଦ କିଛି ହେବେ ତୁମେ ମରିଯିବ, ଏହା ହୃଦୟ ରସ ନାହିଁ, ତାକୁ ତୁମେ କୌଣସି ତା ଦ୍ୱାରା କିଛି କାର୍ଯ୍ୟ କରିବା, ଭଗବତ ସେବା କରିବା, ଏଇଭଳିଆ ହଳ ନାଙ୍ଗୁଡ଼ ମୋଡ଼ି 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 ମୋଡ଼ି, ଯେମିତି ସିଏ ଆଉ କହିବ ନା ଏଇ ହଳ ନିଅନ୍ତିନି, ହଳ କ'ଣ କିଣିକି ନିଅନ୍ତି, ହଳ ହଳ ଆଗରୁ କିଣିକି ନଉଥିଲେ, ତା ବଳଦ ଭାଇ ତୁ ଦେ ବଳଦରା ଦେଇଦେ, ମୋର ଲୋକ ନେଇକି ମୋର 200 ଟଙ୍କା ତୁ ନେଇଯିବୁ, ମୋର ମୋର ଅଛନ୍ତି ମଜୁରିଆ ଅଛନ୍ତି, ମୋ ମଜୁରିଆ ନେଇକି ତାର ହଳ କରିବି, ସେ ନେଇଛି କହିବ ଭାଇ କାନାକୁ ମୋଡ଼ିଲି ତା ବଳଦ ନେଇଥିଲି, ସେ କେତେ ତା ନା ଡାକି ଡାକି ତା ତଣ୍ଟି ଶୁଖିବ, ନୋଟା ନୋଟା ପାଣି ପିଇବ, ଲାଞ୍ଜକୁ ମୋଟି 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 ମୋଟି, ତା ହାତ କୁଆ ବଥା ହେଇଯିବ, ତାର କିଛି ହବନି, ସେ ହଡ଼ା ବଳଦ ଆଉ ଏଇ ଯେ ବେରସିକ ଗୁଡାକ ଏଇଆ, ତମେ ଯେତେ ଭଟର 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 ହେଇକି ତୁମେ ତାକୁ ପାଗଳା ହେଇଯିବ, ତାଙ୍କ ହୃଦୟ କିଛି ଆସିବେ, ଏଇ ସେ ରାସ୍ତା ନୁହେଁ, ଏଠି ହଉଛି ରସିକ ମାନଙ୍କର ରାସ୍ତା, ଏଠି ସବୁବେଳେ ରସିକ ଲୋକ ଯେମିତି ସବୁବେଳେ ତାର ଗୋଟେ ସ୍ପିରିଟେଡ୍ ଲାଇଫ, ଭକ୍ତ ଜୀବନଟା ସେୟା, ତାର କେତେବେଳେ ଗୋଟେ ବିଷାଦମୟ ଜୀବନ ନୁହେଁ, ସବୁବେଳେ ତାର ଆଶାବାଦୀ, ମୁଁ କୃଷ୍ଣଙ୍କ ସେବା କରୁଛି, କୃଷ୍ଣ ଭଗବାନଙ୍କର ସେବା, ତାଙ୍କ ପାଇଁ ଯେତେ ଯାହା ହେଇପାରିବ ମୋ ଲାଇଫରେ, ମୋ ଦ୍ୱାରା ଯେତେ, ଆମେ କ'ଣ ଭଗବାନଙ୍କ ଭଳିଆ ଗୋଲ ବୃନ୍ଦାବନ ଭଳିଆ ସଜେଇ ପାରିବା, ନା ଲକ୍ଷ୍ମୀଙ୍କ ଭଳିଆ ଆମେ ଐଶ୍ୱର୍ଯ୍ୟର ବିସ୍ତାର କରିପାରିବା, କିନ୍ତୁ ମୋ ଦ୍ୱାରା ଯେତିକି ହେଇପାରିବ ସବୁବେଳେ ମୋର ସେତିକି ମୁଁ କରିବି, ତାହେଲେ କୃଷ୍ଣଙ୍କର ନିଜର ସୁଖ ଛାଡ଼ିଲା ପରେ କୃଷ୍ଣଙ୍କର ପ୍ରତି ବିଧାନ ପାଇଁ ଏଭଳି କର୍ମ କଲେ ସାଧୁଗୁରୁଙ୍କର କୃପା ଯଦି କିଛି ପ୍ରାପ୍ତ ହବା, ତାହେଲେ ଏଇସବୁ ପ୍ରେମ ସ୍ତରକୁ ଆମେ ଯାଇପାରିବା। ସେଥିପାଇଁ ସେ କହିଥିଲେ ନାଇଁ ଆମେ ସୁଖ ହବା ଭଗବାନ ଦେହି ନାମ ଗୋପିକା ଆସୁତ, ଦେହି ଅଭିମାନୀ ମାନଙ୍କ ଜୀବମାନଙ୍କ ପାଇଁ ସୁଲଭ ନୁହନ୍ତି, ଜ୍ଞାନୀମାନଙ୍କ ପାଇଁ ନୁହନ୍ତି, ଆତ୍ମଭୂତାନ ପାଇଁ ଆତ୍ମ ଅନୁଭବ କରିଥିବା ବ୍ୟକ୍ତିମାନଙ୍କ ପାଇଁ ବି ନୁହନ୍ତି, ଯଥା ଭକ୍ତି ମତା ଆମ ଭକ୍ତମାନଙ୍କ ପାଇଁ ଯେମିତି କହିବେ, ଏ ଅଧ୍ୟାୟକୁ ସାରିବେ ସୁଖଦେବ। ହରେ କୃଷ୍ଣ ଜୟ ଗ୍ରନ୍ଥର ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଜୀ ମହାରାଜ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ନିତାଇ ଗୌର।